वासुदेवाय ॐ नमो भगवते वासुदेवाय श्रीमद्भागवतम् दशम स्कंद 63 अध्याय श्लोक 9 ब्रह्मादयः सुराधीश ब्रह्मादयः सुराधीश मुनयः सिद्धचारणः मुनयः सिद्धचारणः गन्धर्वाप्सरसो जख्या गन्धर्वाप्सरसो जख्या विमाने द्रष्टुमागमन् विमाने द्रष्टुमागमन् ब्रह्मादयः सुराधीशा मुनयः सिद्धचारणः गन्धर्वाप्सरसो जख्या विमानै द्रष्टुमागमन् ब्रह्मादयः सुराधीशा मुनयः सिद्धचारणः गन्धर्वाप्सरसो जख्यो विमानै द्रष्टुमागमन् ब्रह्मादयः सुराधीशः मुनयः सिद्धचारणः गन्धर्वाप्सरसो जख्या विमानै द्रष्टुमागमन् ब्रह्मादयः सुराधीशा दयासितचारणा गन्धर्वाप्सरसो जख्या ब्रह्मानै द्रष्टुमागमन् ब्रह्मादयः सुराधीशा मुनयः सिद्धचारणा गन्धर्वाप्सरसो जख्या विमानै द्रष्टुमागमन् ब्रह्मादयः सुराधीशा मुनयः सिद्धचारणा सर्वाप्सरसो जख्या विमानै द्रष्टुमागमन् प्रकरणवत् सिद्धचारण महान मुनिगण गंधर्व एवं अप्सरा जक्षगणक सहित ब्रह्मा एवं अन्यान्य देवेन्द्रगण समस्ते ताहा दर्शन करिया पई सेमान विमान रे आगमन कले हरे कृष्ण अवस्त भक्त सज्जन बंद मातृबंद आपण मन गाम भागवत कथा स्वागत जना जाउची तेणु गत काली आम 7 नंबर श्लोक पाठ करते आसीत सुतुमलंग युद्धम अद्भुतम रोमहर्षणम कृष्ण शंकरयो राजन प्रद्युम्न गुहयोरपि यह श्लोक आम गत काली आलोचना करते कि भाव में सुतुमूल युद्ध आरंभ होता देवता एवं असुर मान भितर सुतुमूल युद्ध आरंभ होता किंतु यहाँ अद्भुत कहीं ना अद्भुत कहीं साधारणतः युद्ध देवता एवं असुर मान भितर हुए देवता एवं असुर मान भितर हुए किंतु ये जो युद्ध है ये देवता और देवता भितर युद्ध है कृष्ण शंकर यो भगवान सहित तांकर भक्तंकर युद्ध कृष्ण शंकर यो तेणु यहीटा को कह जा अद्भुत भगवान तांकर भक्तंकर सहित युद्ध करती ना से भगवान जो आसंती भौतिक जगत को आसंती ଚିର୍ଜଗତରେ ତାଙ୍କର ସମସ୍ତେ ଭକ୍ତ ରହିଛନ୍ତି। ଭଗବାନଙ୍କର ଯୁଦ୍ଧ ମନୋବୃତ୍ତି ରହିଛି, କାରଣ ସବୁକିଛି ଭଗବାନଙ୍କଠାରୁ ଆସୁଛି। ଜନ୍ମାଦି ଅଶ୍ୱଜାତ, ଭାଗବତ ପ୍ରଥମ ଶ୍ଳୋକଟି ଏଇଟା କୁହାଯାଏ, ଜନ୍ମାଦି ଅଶ୍ୱଜାତ। ଇଏ ହେଉଛି ବେଦାନ୍ତ ସୂତ୍ରର ଭାଷ୍ୟ, ବେଦାନ୍ତ ସୂତ୍ରରେ ଏ ସୂତ୍ରଟି ରହିଛି, ଜନ୍ମାଦି ଅଶ୍ୱଜାତ ଦ୍ୱିତୀୟ ନମ୍ବର ସୂତ୍ର। ତେଣୁ ଏଇଥିରୁ ଭାଗବତଙ୍କ କଥା ଆରମ୍ଭ ହୋଇଛନ୍ତି। ତେଣୁ ସବୁକିଛି ଭଗବାନଙ୍କଠାରୁ ଆସୁଛି, ଏ ଯୁଦ୍ଧ ମନୋବୃତ୍ତି ମଧ୍ୟ ଭଗବାନଙ୍କଠାରୁ ଆସୁଛି। ସେଥିପାଇଁ କୁହାଯାଏ ଚିର୍ଜଗତରେ ଭଗବାନଙ୍କ ଯୁଦ୍ଧ ମନୋବୃତ୍ତି ପୂରଣ ହୋଇପାରୁନାହିଁ, ତେଣୁ ସେ ଭୌତିକ ଜଗତକୁ ଆସୁଛନ୍ତି। ତାଙ୍କର ଯିଏ ଥିଲେ ଦ୍ୱାରପାଳ ଜୟ ଏବଂ ବିଜୟ, ସେ ଦୁଇ ଜଣ ବୈକୁଣ୍ଠରେ ଥିଲେ, ସେଠୁ ସେ ମୁନିଙ୍କର ଅଭିଶାପରେ ଭୌତିକ ଜଗତକୁ ଆସିଲେ। ଏଇସବୁ ତୃତୀୟ ସ୍କନ୍ଧରେ ଏଇସବୁ 13-19 ଏଇ ଯେଉଁ 7ଟି ଅଧ୍ୟାୟରେ ଭଗବାନ ଶୁକ୍ରଦେବଙ୍କର କଥା କୁହାଯାଇଛି, ସେହି ପ୍ରସଙ୍ଗରେ ଏଇ ବୈକୁଣ୍ଠ କଥା ବର୍ଣ୍ଣନା କରାଯାଇଛି। ବୈକୁଣ୍ଠ ଲୋକ ଯେଉଁଠି କୁଣ୍ଠା ନାହିଁ, କୌଣସି ଦୁଃଖ ନାହିଁ, ସେଠି ଯଦ୍ ଗତ୍ୱା ନରିବର୍ତ୍ତନ୍ତେ ତତ୍ ଧାମ ପରମମମ, ସେ ଧାମ ହେଉଛି ଭଗବାନଙ୍କର ଶ୍ରେଷ୍ଠ ଧାମ, ଯେଉଁଠି ଗଲେ କେହି ଫେରନ୍ତି ନାହିଁ। କିନ୍ତୁ ଇଏ ଗୋଟେ ଅଦ୍ଭୁତ ଘଟଣା ହୋଇଥିଲା, ଯେଉଁଠି ଜୟ ଏବଂ ବିଜୟ ଯିଏକି ବୈକୁଣ୍ଠ ଲୋକରେ ସପ୍ତମ ଗେଟ୍ରେ ଥିଲେ, ଦ୍ୱାରପାଳ ଥିଲେ ଦୁଇ ଜଣ। ତେଣୁ ଏ ଚାରି କୁମାର ଯେ ବ୍ରହ୍ମାଙ୍କର ପ୍ରଥମ ସନ୍ତାନ, ସନାକ, ସନାତନ, ସନାତନ, ସନତ କୁମାର, ଏମାନେ ଯାଇଥିଲେ ବୈକୁଣ୍ଠ ଲୋକକୁ। ସେଇଠି ସେମାନେ ଉଲଗ୍ନ ହୋଇକି ରହିଛନ୍ତି, ଯଦିଓ ସେମାନେ ସବୁଠାରୁ ବ୍ରହ୍ମାଙ୍କ ପରେ ସେ ହେଉଛନ୍ତି ତାଙ୍କର, ତାପରେ ବ୍ରହ୍ମାଙ୍କ ପରେ ସେ ଜନ୍ମ ହୋଇଛନ୍ତି, କୋଟି କୋଟି ବର୍ଷ ତାଙ୍କ ଆୟୁଷ, ମାନେ ଏ ପର୍ଯ୍ୟନ୍ତ ରହି ଜନ୍ମିଛନ୍ତି, କିନ୍ତୁ ସବୁବେଳେ ସେ 5 ବର୍ଷ ବାଳକ ଭଳି ରହିଥାନ୍ତି ଏବଂ କୌଣସି ଡ୍ରେସ୍ ପରିଧାନ କରନ୍ତି ନାହିଁ, ଉଲଗ୍ନ ଅବସ୍ଥାରେ ଥାନ୍ତି। ତେଣୁ ଏଇଟାକୁ ଦେଖିକିରି ବିଜୟ ଜୟ ଏବଂ ବିଜୟ ସେ ତାଙ୍କୁ ଅଟକାଇ ଦେଲେ, ଅଟକାଇ ଦେଲେ ଯେତେବେଳେ ସେତେବେଳେ ସେ ତାଙ୍କୁ ଅଭିଶାପ ଦେଲେ, ତୁମେ ଏ ବୈକୁଣ୍ଠ ଲୋକରେ ତୁମେ ଭେଦ କାହିଁକି, ଭେଦ ବୁଦ୍ଧି କାହିଁକି ଆସିଲା, ତେଣୁ ତୁମେ ଯାଅ ସେଇଠିକି ଯେଉଁଠି ଭେଦ ବୁଦ୍ଧି ରହିଛି। ଏ ଭୌତିକ ଜଗତ ଇଏ ହେଉଛି ଦ୍ୱୈତ ଜଗତ, ଏଠି ଭେଦଭାବ ରହିଛି। ଭଗବତ ଗୀତାରେ ଭଗବାନ କହିଛନ୍ତି, ଇଚ୍ଛା ଦ୍ୱେଷ ସମୁଥେନ ଦ୍ୱନ୍ଦ୍ୱ ମୋହେନ ଭାରତ ସର୍ବଭୂତାନି ସମୂହଂ ସ୍ୱର୍ଗେ ଯାଆନ୍ତି ପରନ୍ତପ। ଇଚ୍ଛା ଦ୍ୱେଷ ଏଠି ଭେଦ ସବୁ ରହିଛି, ଏଇଟାକୁ ଆମେ ଚାହୁଁଛେ ଏଇଟାକୁ ଚାହୁଁନାହିଁ, ଏ ଭେଦଭାବ ରହିଛି। କିନ୍ତୁ ଚିର ଜଗତରେ ସେସବୁ ନାହିଁ, ଆବସଲ୍ୟୁଟ୍ ୱାର୍ଲ୍ଡ। ପ୍ରଭୁପାଦ ମହାରାଜ କହନ୍ତି ଏ ଯେଉଁ ଆବସଲ୍ୟୁଟ୍ ୱାର୍ଲ୍ଡ, ଏ ହେଉଛି ଅଦ୍ୱୟ ଜଗତ। ଅଦ୍ୱୟ ଜଗତ ବିଷୟରେ ଆମର ଜ୍ଞାନ ନାହିଁ, ଆମର ଧାରଣା ନାହିଁ, ଆମେ ଚିନ୍ତା କରିପାରିବା ନାହିଁ, କାରଣ ଆମେ ଦ୍ୱୈତ ଜଗତ ଭିତରେ ରହିଛେ। କିନ୍ତୁ ସନକ ସନାତନ ସନାତନ ସନତ କୁମାର ସେ ଯାଇଥିଲେ, ସେ ଅଦ୍ୱୈତ ଜଗତକୁ ଯାଇଥିଲେ, ସେଠି ତାଙ୍କର ଏଇଭଳି ଭାବରେ ସେ ତାଙ୍କୁ ଦ୍ୱୈତ ଭାବ କାହିଁକି ଆସିଲା ବୋଲି କହିକି ତାଙ୍କୁ ଅଭିଶାପ ଦେଇଥିଲେ। ତେଣୁ ସେ ଆସିଲେ, 3 ଜନ୍ମ ଧରିକିରି ସତ୍ୟ ତ୍ରେତା ଦ୍ୱାପର 3 ଯୁଗରେ ସେ ଆମେ ଆସିଲେ ଏବଂ ଭଗବାନ ତାଙ୍କ ସହ ଯୁଦ୍ଧ କଲେ, ଯୁଦ୍ଧ ମନୋବୃତ୍ତି ଯେଉଁ ରହିଛି ଭଗବାନଙ୍କର ସେ ପୂରଣ ହେଲା। ତେଣୁ ଏଇସବୁ କଥା ରହିଛି, ଆମେ ଗତକାଲି ଆଲୋଚନା କରିଥିଲେ କିଭଳି ଭାବରେ କୃଷ୍ଣ ଏବଂ ଶଙ୍କର, ଏ କୃଷ୍ଣ କହିଲେ ଶିବ ଶୁକଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ଏଇ ଘଟଣାକୁ, କୃଷ୍ଣ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ସେ ସମସ୍ତଙ୍କୁ ଆକର୍ଷଣ କରନ୍ତି, ତେଣୁ ଏ ଲୀଳାଟିକୁ ଦେଖୁଛନ୍ତି ଶିବଜୀ, ଆମର ଶୁକଦେବ ଗୋସ୍ୱାମୀ ଦେଖିକିରି ବର୍ଣ୍ଣନା କରୁଛନ୍ତି, ତେଣୁ କୃଷ୍ଣଙ୍କୁ ଦେଖିକି ତାଙ୍କୁ ଲାଗୁଛି ସେ ଆକର୍ଷଣ କରୁଛନ୍ତି ସମସ୍ତଙ୍କୁ କୃଷ୍ଣ। ଏବଂ ଶଙ୍କର ଆରପଟେ ରହୁଛନ୍ତି ଶଙ୍କର, ଶଙ୍କର କହିଲେ ଯେ ସଂ କହିଲେ ଶାନ୍ତି ବା ଆନନ୍ଦ ପ୍ରଦାନ କରନ୍ତି, ସେ ତାଙ୍କ ଦୁଇ ଜଣ ଭିତରେ ଯୁଦ୍ଧ ଚାଲିଛି। କୃଷ୍ଣ ଶଙ୍କର ଏ ରାଜନ ପ୍ରଦ୍ୟୁମ୍ନ ଗୁହ୍ୟୌରପି, ଏବଂ ପ୍ରଦ୍ୟୁମ୍ନ ଯେ ଭଗବାନଙ୍କ ପୁତ୍ର ସେ ଶିବଜୀଙ୍କ ପୁତ୍ରଙ୍କ ସହିତ ଯୁଦ୍ଧ କରୁଛନ୍ତି, ଇଏ ଅଦ୍ଭୁତ। ଦେବତା ଦେବତାମାନ ଭିତରେ ଯୁଦ୍ଧ ଇଏ ସାଧାରଣତଃ ହୁଏ ନାହିଁ, ଆମେ ଦେଖୁଛୁ ବୈଷ୍ଣବମାନଙ୍କ ଭିତରେ, ବୈଷ୍ଣବମାନଙ୍କ ହେଲେ ଦେବତା, କିନ୍ତୁ ତାଙ୍କ ଭିତରେ ମଧ୍ୟ ମଧ୍ୟରେ ଫାଇଟିଂ ହୁଏ। ଏସବୁ ପ୍ରଭୁପାଦ ମହାରାଜ ଥରେ କହିଛନ୍ତି ଗୋଟେ ବାଣୀରେ, ଏମିତି ଚିତ୍ ଜଗତରେ ମଧ୍ୟ ସେଠି ରହିଛି କମ୍ପିଟିସନ୍ ରହିଛି, କମ୍ପିଟିସନ୍। କମ୍ପିଟିସନ୍ କ'ଣ ପାଇଁ ରହିଛି ନା, ଭଗବାନଙ୍କୁ କିଭଳି ଭାବରେ ଆନନ୍ଦ ପ୍ରଦାନ କରାଯିବ। ଆଜିର ପ୍ରଭୁପାଦଙ୍କର ବାଣୀ ମଧ୍ୟ ଥିଲା ସେଇଟା, ଯେ ଆମେ ଏଇଭଳି ଭାବରେ ଯେତେବେଳେ ଭକ୍ତିରେ ଅଗ୍ରସର ହେଉଛେ, ମୋର୍ ଆଣ୍ଡ ମୋର୍ ଆଣ୍ଡ ମୋର୍ ଆଣ୍ଡ ମୋର୍, ସେଥିରେ ଲିମିଟ୍ ନାହିଁ। ଏଇଟା ହେଉଛି ଆମେ ପହଞ୍ଚିଗଲେ ଅନ୍ତିମ ସ୍ଥାନ, ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଗଲେ ଭକ୍ତିରେ, ନା ତା'ର ଲିମିଟ୍ ନାହିଁ। ଅନଲିମିଟେଡ୍। ଭଗବାନ ଯେଉଁଭଳି ଭାବରେ ଅନନ୍ତ, ତାଙ୍କର ଭକ୍ତି ମଧ୍ୟ ସେଇଭଳି ଭାବରେ ଅନନ୍ତ। ତେଣୁ ଯେତେ କୋଟି କୋଟି ସବୁ ଭକ୍ତ ଅଛନ୍ତି ସେଠି ଚିତ୍ ଜଗତରେ, ସେମାନେ ସମସ୍ତେ ଭଗବାନଙ୍କୁ କିଭଳି ପ୍ରୀତି ବିଧାନ କରାଯିବ ସେଥିପାଇଁ ତାଙ୍କର ଭିତରେ କମ୍ପିଟିସନ୍ ହୁଏ, ତାଙ୍କ ଭିତରେ କମ୍ପିଟିସନ୍ ଚାଲେ। କିନ୍ତୁ ସେଇଟା ଯୁଦ୍ଧ ନୁହଁ, ସେଇଟା କମ୍ପିଟିସନ୍। କିନ୍ତୁ ଏଠି ଯୁଦ୍ଧ ହେଉଛି, ଭଗବାନ ଏବଂ ତାଙ୍କ ଭକ୍ତଙ୍କ ଭିତରେ ଯୁଦ୍ଧ ହେଉଛି। ତେଣୁ ଏଇସବୁ କଥା ଆମେ କହିଥିଲେ, ଗତକାଲି ଆଲୋଚନା କରିଥିଲେ। ପ୍ରଦ୍ୟୁମ୍ନ ଗୁହ୍ୟୋରପି, ପ୍ରଦ୍ୟୁମ୍ନ ଭଗବାନ ପୁତ୍ର ଗୁହ କହିଲେ ଇଏ ଯେଉଁ ସ୍କନ୍ଦ ବା କାର୍ତ୍ତିକେୟ, ଇଏ ଶିବଜୀଙ୍କର ପୁତ୍ର। ତେଣୁ ପ୍ରଥମେ ବର୍ଣ୍ଣନା କରାଯାଏ ବାଣାସୁର ସହିତ ଯୁଦ୍ଧ କରିବା ପରେ ବର୍ଣ୍ଣନା କରାଯାଏ ନାହିଁ, ଯଦିଓ ଅସୁରଙ୍କ ସହିତ ଯୁଦ୍ଧ ହେବ କିନ୍ତୁ ଯେହେତୁ ଶିବଜୀ ତାଙ୍କର ସୁରକ୍ଷା ଦାୟିତ୍ୱ ନେଇଛନ୍ତି, ଆମେ କହିଥିଲୁ ତା ପୂର୍ବ ଶ୍ଳୋକରେ ବର୍ଣ୍ଣନା କରାଯାଇଥିଲା ଭଗବାନ ରୁଦ୍ର, ଭଗବାନ ସିଏ ଭଗବାନ ଶବ୍ଦର ଅର୍ଥରେ ଆଚାର୍ଯ୍ୟମାନେ କହୁଛନ୍ତି ଭକ୍ତବତ୍ସଳ, ଭକ୍ତବତ୍ସଳ ସିଏ ତାଙ୍କର ଭକ୍ତକୁ ରକ୍ଷା କରିବା ପାଇଁ ଭଗବାନ ସହ ଯୁଦ୍ଧ କଲେ। ଯେତେବେଳେ ଆସୁଛି ବିପଦପୂର୍ଣ୍ଣ ପରିସ୍ଥିତି ଆସୁଛି ବା ସଙ୍କଟ ବହୁତ କ୍ରିଟିକାଲ ଟାଇମ୍ ଆସୁଛି, କ'ଣ କରିବେ ଜଣେ, ଏଣେ ଭଗବାନ ଏଣେ ଭକ୍ତ, ଶିବଜୀଙ୍କର ଇଏ ଚିନ୍ତା ପଡ଼ିଗଲା, କ'ଣ କରିବେ, ସିଏ ଭକ୍ତଙ୍କୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞା ରକ୍ଷା କରିବେ ନା ଭଗବାନ ସହ ଯୁଦ୍ଧ କରିବେ, ପ୍ରତିଜ୍ଞା ଭଙ୍ଗ କରିବେ, ଏ ପ୍ରତିଜ୍ଞା ରକ୍ଷା କରି ଭଗବାନ ସହ ଯୁଦ୍ଧ କରିବେ ନା ପ୍ରତିଜ୍ଞା ଭଙ୍ଗ କରି ଭଗବାନ ସହ ଯୁଦ୍ଧ କରିବେ ନାହିଁ, ଏ କଥା ଇଏ ଗୋଟେ କ'ଣ ଇଏ ଗୋଟେ ପ୍ରଶ୍ନ ଆସୁଛି। ଏହିଭଳି ଭାବରେ ଧର୍ମର ତତ୍ତ୍ୱ ନିହିତ ଗୁହାୟାନ, ଧର୍ମର ତତ୍ତ୍ୱ ବହୁତ ଗଭୀର। ଭଗବାନ ଆମେ ଦେଖିବା, ଭଗବାନଙ୍କର ଯେତେବେଳେ ସେଇ ଆସିଲା ସେଇ ପରିସ୍ଥିତି ଆସିଲା, ଭଗବାନଙ୍କର ପ୍ରତିଜ୍ଞା କରିଥିଲେ, ମହାଭାରତ ଯୁଦ୍ଧରେ ଭଗବାନ ପ୍ରତିଜ୍ଞା କରିଥିଲେ ଅସ୍ତ୍ର ଧାରଣ କରିବେ ନାହିଁ। କିନ୍ତୁ ତାଙ୍କର ଭକ୍ତ ସିଏ ପ୍ରତିଜ୍ଞା କଲେ ମୁଁ ଭଗବାନଙ୍କୁ ଅସ୍ତ୍ର ଧାରଣ କରେଇବି, ନହେଲେ ତାଙ୍କର ଭକ୍ତ ଅର୍ଜୁନକୁ ହତ୍ୟା କରିବି। ତେଣୁ ଭଗବାନ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ, ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିକି ନିଜର କ'ଣ ଭକ୍ତଙ୍କୁ ରକ୍ଷା କଲେ, ଅର୍ଜୁନକୁ ରକ୍ଷା କରିବା ପାଇଁ ନିଜେ ଭଗବାନ ଅସ୍ତ୍ର ଧାରଣ କଲେ। ଭାଗବତ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟରେ ଭୀଷ୍ମଦେବ ତାଙ୍କ ସ୍ତୁତିରେ ସେ କଥା କହୁଛନ୍ତି, ସେ କହୁଛନ୍ତି ଯେ କ'ଣ ସୋ ନିଗମ ଅପହାୟ ଅମତ୍ ପ୍ରତିଜ୍ଞା ରୀତମ ଅଧିକର୍ତ୍ତୁମ ଅବପ୍ଲୁତ ରଥସ୍ଥୋ ଧ୍ରୁତ ରଥ ଚରଣ ଅଭୟାଚଳ ଗୋ ହନ୍ତୁମିବ ହରିବ ଗତୋତ୍ତରୀୟ। ଏ ଯେତେବେଳେ ଆସିଲା କ'ଣ କରିବେ, ଭଗବାନ ପାଖରେ ଗୋଟେ ପ୍ରଶ୍ନ ଆସିଲା, ସେ ତାଙ୍କର ପ୍ରତିଜ୍ଞା ରକ୍ଷା କରିବେ ନା ତାଙ୍କ ଭକ୍ତଙ୍କୁ ରକ୍ଷା କରିବେ, ଇଏ ଯେ ପ୍ରଶ୍ନ ଆସିଲା ଯେତେବେଳେ ଭଗବାନ ଇଏ ଭକ୍ତବତ୍ସଳ, ଭଗବାନ ଭକ୍ତବତ୍ସଳ, ତେଣୁ ସିଏ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ। ଏକଥା ଯଦି ଭୀଷ୍ମଦେବ ଏଇ ଯେଉଁ ସରସଜ୍ଜା ରହିଥିଲା ବେଳେ ପ୍ରଥମ ସ୍କନ୍ଦ ନବମ ଅଧ୍ୟାୟ ଭାଗବତରେ ସେଇଟା ବର୍ଣ୍ଣନା କରାଯାଇଛି। ସୋ ନିଗମ ପହାୟ, ଭଗବାନ ଯାହା କୁହନ୍ତି ସେ ହେଉଛି ବେଦ, ନିଗମ ଭଗବାନ କଥା ହେଉଛି ନିଗମ ବା ଶାସ୍ତ୍ର, ଭଗବାନ ଯାହା କହିବେ ବେଦ। ତେଣୁ ସେ କହିଲେ ଭଗବାନ ଯେଉଁ ପ୍ରତିଜ୍ଞା କରିଥିଲେ ଅସ୍ତ୍ର ଧାରଣ କରିବେ ନାହିଁ, ଏ ନିଗମକୁ ତ୍ୟାଗ କରିଦେଲେ। ସୋ ନିଗମ ମତ୍ ପ୍ରତିଜ୍ଞା, ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ତ୍ୟାଗ କରିଦେଲେ। ରୀତମ ଅଧିକର୍ତ୍ତୁମ ଅପପ୍ଲୁତ ରଥସ୍ତୋ, ଏ ସତ୍ୟରେ ପରିଣତ କରିବା ପାଇଁ ଭଗବାନ ସେ ଯେଉଁ ବିରାଟ ରଥରେ ରହିଥିଲେ, ଯେଉଁ ଅର୍ଜୁନଙ୍କ ରଥରେ, ସେଠୁ ଡେଇଁ ପଡ଼ିଲେ, ଅବପ୍ଲୁତ ଓହ୍ଲେଇଲେ ନାହିଁ, ଡେଇଁ ପଡ଼ିଲେ, ଅବପ୍ଲୁତ ରଥସ୍ତୋ ଧ୍ରୁତ ରଥଚରଣ ଅଭୟାଚଳକୁ, ସେଇଠି ବହୁତ ରଥ ଭଙ୍ଗା ଭଙ୍ଗି ପଡ଼ିଥିଲା, ସବୁ ଗୋଟେ ରଥ ଚକାକୁ ଧରିକି ଭଗବାନ ଚାଲିଲେ, ଅଭୟ ଭାବରେ ଚାଲିଲେ, ଚଳଦ୍ଗୁ ଏଭଳି ଭାବରେ ଚାଲିଲେ ଯେ ପୃଥିବୀ କମ୍ପମାନ ହୋଇଗଲା। ଭଗବାନଙ୍କର ଚାଳନ, ଭଗବାନ ସମସ୍ତ ଶକ୍ତି ସହିତ ଯାଉଛନ୍ତି, ଧାଉଁଛନ୍ତି, ଭୀଷ୍ମଙ୍କୁ ହତ୍ୟା କରିବେ, ଭୀଷ୍ମ ତ ତାଙ୍କର ଭକ୍ତ, ଭୀଷ୍ମ ତ ତାଙ୍କର ଭକ୍ତ, କିନ୍ତୁ ନୁହଁ ଅର୍ଜୁନ ତାଙ୍କର ଭକ୍ତ ଆଉ ଭୀଷ୍ମ ତାଙ୍କର ଭକ୍ତ ନୁହଁ, ତାହା ନୁହଁ, ଭୀଷ୍ମ ହେଉଛନ୍ତି ଜଣେ ମହାଜନ। କିନ୍ତୁ ଇଏ ଯେଉଁ ଧର୍ମର ଯେଉଁ ସୂକ୍ଷ୍ମ ରହସ୍ୟକୁ ଏଇଟା ସମସ୍ତେ ବୁଝିପାରିବେ ନାହିଁ, ଭୀଷ୍ମଦେବ ବୁଝିଲେ, ଭୀଷ୍ମଦେବ ବୁଝିଲେ ସେ ସ୍ୱାଗତ କଲେ ଭଗବାନଙ୍କୁ। ତେଣୁ ଭଗବାନ ଏଇଭଳି ଯେତେବେଳେ ଧାଇଁ ଯାଉଥିଲେ, ହନ୍ତୁମିବ କ'ଣ ହରି ଇଭ, ଯେଉଁଭଳି ଭାବରେ ସିଂହ ହାତୀକୁ ଆକ୍ରମଣ କରେ ସେଇଭଳି ଭାବରେ ଭଗବାନ ଧାଉଁଛନ୍ତି ଭୀଷ୍ମଙ୍କୁ ହତ୍ୟା କରିବା ପାଇଁ, ଏବଂ ଅର୍ଜୁନ ତାଙ୍କ ପାଦ ଧରିକିରି ତାଙ୍କୁ ଅଟକଉଛନ୍ତି, ଏଇଭଳି ଭାବରେ ରହିଛି। ଏବଂ ଏମିତିକି ଭଗବାନ ଅର୍ଜୁନକୁ ଭିଡ଼ି ଭିଡ଼ି ନେଇଯାଉଛନ୍ତି, ପାଦରେ ସେ ଭିଡ଼ି ଭିଡ଼ି ନେଇଯାଉଛନ୍ତି, ଏବଂ ଗଲାବେଳେ ତାଙ୍କର ଉତ୍ତରୀ ତଳେ ପଡ଼ିଯାଉଛି, ତୋତ୍ତରୀୟ, ଏଭଳି ରକ୍ଷା କରିବା ପାଇଁ ବ୍ୟବସ୍ଥା କରୁଛନ୍ତି। ଏଇଟା ଦେଖିକିରି ଭୀଷ୍ମଦେବ ତାଙ୍କୁ ସ୍ୱାଗତ କରୁଛନ୍ତି ଭଗବାନଙ୍କୁ। ଏ ଭଗବାନ ତାଙ୍କୁ ହତ୍ୟା କରିବା ପାଇଁ ଆସୁଛନ୍ତି, ଭୀଷ୍ମ ଭୟ କରୁନାହାନ୍ତି, ସ୍ୱାଗତ କରୁଛନ୍ତି, କାହିଁକି ନା ସେ ମୋର ପ୍ରତିଜ୍ଞାଙ୍କୁ ରକ୍ଷା କରିବା ପାଇଁ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦେଲେ। ଏ ଭଗବାନଙ୍କର ଭକ୍ତ ବତ୍ସଳତା, ସେଇଥିପାଇଁ ଭଗବତ ଗୀତାରେ ଭଗବାନ ଯେଉଁ ଏତେ ଜ୍ଞାନ ଦେଲେ, ଆଉ ସେ ଯେଉଁ ନବମ ଅଧ୍ୟାୟରେ ଯେଉଁ କହିଲେ କୌନ୍ତେୟ ପ୍ରତିଜ୍ଞାନି, ସେ ନିଜେ କହିଲେ ନାହିଁ ମୋର ଭକ୍ତ ନ ମୋ ଭକ୍ତ ପ୍ରଣଶ୍ୟତି, ମୋର ଭକ୍ତ କେବେ ହେଲେ ବିନାଶ ହେବନି, ଭଗବାନ ନିଜେ କହିଲେ ନାହିଁ। ଏଇଥିପାଇଁ କାହିଁକି ନା ଆମେ କହିବା ଭଗବାନ ଦରକାର ପଡ଼ିଲେ ନିଜର ପ୍ରତିଜ୍ଞାଙ୍କୁ ଭଙ୍ଗ କରିଦିଅନ୍ତି, ତେଣୁ ଭଗବାନ ପ୍ରତିଜ୍ଞାରେ କ'ଣ ମୂଲ୍ୟ ରହିଛି, ଏଭଳି ଭାବରେ ଜଣେ କହିବ ନା। ତେଣୁ ଭଗବାନ ନିଜେ ଘୋଷଣା ନ କରି କହିଲେ କୌନ୍ତେୟ ପ୍ରତିଜ୍ଞାନି, ହେ କୁନ୍ତୀ ପୁତ୍ର ତୁମେ ଡିକ୍ଲେୟାର କର, ଘୋଷଣା କର। ଆଚାର୍ଯ୍ୟମାନେ କହୁଛନ୍ତି ଭଗବାନଙ୍କ କହିବାର ଉଦ୍ଦେଶ୍ୟ ଥିଲା ତୁମେ ଖାଲି ମୁହଁରେ କଥା କହିବ ତାହା ନୁହଁ, ହଁ ବାଧ୍ୟ ଏସବୁ ଧରିକି ଯେଉଁ ବିବାଦମାନ ଯେଉଁଠି ଘଟଣା ହେଉଛି, ଗଣ୍ଡଗୋଳ ଚାଲୁଛି, କ'ଣ ହେବ କ'ଣ ନାହିଁ ଭଗବାନଙ୍କର ବିଷୟରେ ଆଲୋଚନା ଚାଲିଛି, ସେହି ବିବାଦମାନ ସ୍ଥାନରେ ଯାଇକରି ଘଣ୍ଟ କାହାଳି ସବୁ ଜୋରରେ ବଜାଇକରି ସେଇଟା ଘୋଷଣା କର ଯେ ଭଗବାନଙ୍କର ଭକ୍ତଙ୍କର କେବେ ବିନାଶ ହେବ ନାହିଁ। ଏଇଭଳି ଭାବରେ କଥା ରହିଛି। ତେଣୁ ଏଠି ଶିବଜୀଙ୍କର ମଧ୍ୟ ସେହିଭଳି ଭାବରେ ଆସିଗଲା, କ'ଣ କରିବେ ଏପଟେ ଏପଟେ କ'ଣ ହେଉଛି ନା, ଏପଟେ ଯଦି ଭଗବାନ କ'ଣ ରକ୍ଷା କରିବାକୁ ପଡ଼ିବ ଭକ୍ତଙ୍କୁ, ଅସୁର ହେଲେ କ'ଣ ହେବ, ସେ ଭକ୍ତ ଭକ୍ତ ଭକ୍ତବତ୍ସଳ, ସେ ଭଗବାନ ରୁଦ୍ରଙ୍କୁ ମଧ୍ୟ ସେଠି କୁହାଯାଉଛି ଭଗବାନ, ସେ ମଧ୍ୟ ଭକ୍ତବତ୍ସଳ। ଏବଂ ରୁଦ୍ର ଶବ୍ଦ ବ୍ୟବହାର କରାଯାଇଛି, ତା'ର ଅର୍ଥ ହେଉଛି କ'ଣ ନା, ଭକ୍ତଙ୍କୁ ଦୁଃଖରୁ ସେ ରୁଦ୍ରାବତୀ ଇତି ରୁଦ୍ର, ଦୁଃଖରୁ ଯିଏ ଦୂର କରନ୍ତି, ଦୁଃଖ ଦୂର କରନ୍ତି ସିଏ ହେଉଛନ୍ତି ରୁଦ୍ର, ଭକ୍ତଙ୍କର ଦୁଃଖକୁ ଦୂର କରନ୍ତି ରୁଦ୍ର, ଭଗବାନ ରୁଦ୍ର। ତାଙ୍କ ଭିତରେ ବର୍ତ୍ତମାନ ପ୍ରଶ୍ନ ଆସିଲା କ'ଣ କରିବେ, ତାଙ୍କର ଭକ୍ତଙ୍କୁ ରକ୍ଷା କରିବେ ନା ଭଗବାନ ସେ ଯୁଦ୍ଧ କରିବେ, ଭଗବାନ ସେ ଯୁଦ୍ଧ କରିବେ। ତେଣୁ ଏଇ ବିଷୟରେ ଚିନ୍ତା କରି ଶିବଜୀ, ସେ ବୈଷ୍ଣବମାନଙ୍କ ଯଥାସମ୍ଭୁ, ତେଣୁ ସେ ଯାଇକିରି ଭଗବାନଙ୍କ ସହ ଯୁଦ୍ଧ କଲେ, ଭଗବାନଙ୍କ ସହ ଯୁଦ୍ଧ କଲେ। ତେଣୁ ସିଏ ଭକ୍ତଙ୍କୁ ରକ୍ଷା କରିବା ପାଇଁ ଭଗବାନଙ୍କ ସହ ଯୁଦ୍ଧ କଲେ। ଏଇ ଯେଉଁ ଏହି ମହାନ ଅଦ୍ଭୁତ ଯୁଦ୍ଧ ବୋଲି କୁହାଯାଇଛି। ଏଇ ଶ୍ଳୋକଟି ଆମେ ଗତକାଲି କହିଥିଲେ, 7 ନମ୍ବର ଶ୍ଳୋକ, 8 ନମ୍ବରଟା କହିନଥିଲେ, କାହିଁକି ନା ଏଇ ଯେଉଁ ଯୁଦ୍ଧ ହେଉଛି ସେହିଭଳି ଭାବରେ କୁମ୍ଭାଣ୍ଡ କୁପକର୍ଣ୍ଣାଭ୍ୟାମ, କୁମ୍ଭାଣ୍ଡ ଏବଂ କୁମ୍ଭାଣ୍ଡ ହେଉଛି ତାଙ୍କର ମନ୍ତ୍ରୀ, କୁମ୍ଭକର୍ଣ୍ଣ ମଧ୍ୟ ତାଙ୍କର ମନ୍ତ୍ରୀ ହେଇଥିବେ ବୋଧେ, ଏମାନେ କ'ଣ କଲେ ନା ବଳେନ ସହ ସଂଯୁଗଂ, ବଳେନ କହିଲେ ବଳରାମଙ୍କ ସହ ଯୁକ୍ତ ହେଲେ, ଯୁଦ୍ଧ କଲେ, ବଳରାମଙ୍କ ସହ ଯୁଦ୍ଧ କଲେ, ଏବଂ ସାମ୍ବସ୍ୟ ବାଣପୁତ୍ରେଣ, ବାଣପୁତ୍ରଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ, ତେଣୁ ସାମ୍ବ ଯିଏ କହୁଛନ୍ତି ଭଗବାନ ପୁତ୍ର ପ୍ରଦ୍ୟୁମ୍ନ ସାମ୍ବ, ଏମାନେ ଅନେକ 16,108 ରାଣୀ, 16,108 ରାଣୀଙ୍କର ପ୍ରତି ରାଣୀଙ୍କର 10 ପୁତ୍ର, ଏଇଭଳି ଭାବରେ କେତେ ହେବ, 161,080, ଏତିକି ହେବ ତାଙ୍କର ଭଗବାନଙ୍କର ପୁତ୍ର, ଏଭଳି ଭାବରେ ରହିଛନ୍ତି ସମସ୍ତଙ୍କର 10-10 ପୁତ୍ର, ଗୋଟିଏ ଗୋଟିଏ କନ୍ୟା। କିନ୍ତୁ ତାଙ୍କ ଭିତରେ ମୁଖ୍ୟ ଯେଉଁମାନେ ଭାଗବତମରେ ସେମାନଙ୍କ ମୁଖ୍ୟମାନଙ୍କର ନାମ ବର୍ଣ୍ଣନା କରାଯାଇ, ସୁଖଦେବ ଗୋସ୍ୱାମୀ ମୁଖ୍ୟ ପୁତ୍ରମାନଙ୍କର ନାମ ବର୍ଣ୍ଣନା କରିଛନ୍ତି। ସାମ୍ବ ହେଉଛନ୍ତି ପ୍ରସିଦ୍ଧ, କାହିଁକି ନା ତାଙ୍କ ପାଇଁ ଯଦୁକୂଳ ଉପରେ ପଡ଼ିଲା, ଅଭିଶାପ ଦିଆଗଲା, ମାନେ କ'ଣ ମୁନି ଋଷିମାନେ ଅଭିଶାପ ଦେଇଥିଲେ, ଆମେ ଗୋଟେ ଥର କହିଥିଲୁ ସେ କଥା, କିଭଳି ସାମ୍ବ ଗୋଟେ କନ୍ୟା ବେଶରେ ରହିକରି ଯାଇକରି ମୁନି ଋଷିମାନ ପାଖରେ ଅନ୍ୟମାନେ ସବୁ ଯାଦବ ପୁତ୍ର ଭଗବାନ ପୁତ୍ରମାନେ କହିଲେ ଇଏ କ'ଣ ତାଙ୍କର ଗର୍ଭରେ କ'ଣ ଅଛି, ପୁତ୍ର ଅଛି ନା କନ୍ୟା ଅଛି, ତେଣୁ ଏଇଭଳି ଭାବରେ କହିଲେ। ମୁନି ଋଷିମାନେ ମଧ୍ୟ ସେଠି ଅଭିଶାପ ଦେଇଥିଲେ, ଅଭିଶାପ ମାନେ କ୍ରୋଧର ପ୍ରକାଶ କରି କହିଥିଲେ, କହିଲେ ତାଙ୍କର ଗର୍ଭରେ ମୂଷଳ ଅଛି, କିନ୍ତୁ ପ୍ରକୃତରେ କୌଣସି ମୂଷଳ ନଥିଲା, କିନ୍ତୁ ଭଗବାନ ତାଙ୍କ ଭକ୍ତଙ୍କ କଥାକୁ ରକ୍ଷା କଲେ, ମୂଷଳ ବାହାରିଲା ତାଙ୍କ ଶରୀର, ତାଙ୍କ ଦେହରୁ ବାହାରିଲା, ତାଙ୍କ ଶରୀରରୁ ବାହାରିଲା ମୂଷଳ, ମୂଷଳ କେଉଁଠି ଆସିଲା, କେଉଁଠି ଆସିଲା ମୂଷଳ, ହଁ ଯେ ମୂଷଳ କେଉଁଠି ଆସିଲା, ଅଭିଶାପ କେଉଁଠି ହେଲେ ମୂଷଳ କେଉଁଠି ଆସିଲା, ମୂଷଳ ତ ନଥିଲା ନା ସେଠି, ହଁ ମୂଷଳ କେଉଁଠି, ଭଗବାନ ଭଗବାନଙ୍କର ସିଏ ତାଙ୍କର ଭକ୍ତଙ୍କର କଥାକୁ ରକ୍ଷା କଲେ। ସେ ଅବିଶ୍ୱ ଭଗବାନ ଚାହାନ୍ତି ସେଇଟା, ଭଗବାନ ଚାହୁଁଥିଲେ ଏଇଭଳି ଭାବରେ ଯାଦବ ସୈନ୍ୟମାନଙ୍କୁ ବିନାଶ କରିବେ। ତାଙ୍କୁ କିଏ ବିନାଶ କରିବ? ଭଗବାନ ଯଦି ତାଙ୍କୁ ବିନାଶ ନ କରି ଯାଇଥାନ୍ତେ ତାଙ୍କୁ କିଏ ବିନାଶ କରିଥାନ୍ତେ? ତାଙ୍କ ଭଗବାନଙ୍କର ଶକ୍ତିରେ ସେମାନେ ଶକ୍ତି ପ୍ରାପ୍ତ ହୋଇଛନ୍ତି, ତାଙ୍କୁ କିଏ ବିନାଶ କରିବ? ତେଣୁ ଭଗବାନ ନିଜେ ଏଇ ବ୍ୟବସ୍ଥାଟି କଲେ। ମୁନି ଋଷିମାନେ କାହିଁକି ଭଗବାନ ପୁତ୍ରକୁ ଅଭିଶାପ ଦେବେ? ଭଗବାନ ପୁତ୍ର ସାଧାରଣ ବ୍ୟକ୍ତି ନୁହନ୍ତି, ଭଗବାନ ପୁତ୍ରକୁ ଅଭିଶାପ ଦେବେ କି? ନା, ଏହିଭଳି ଭାବରେ ଲୀଳା ହେଇଛି। ଏସବୁ ଲୀଳା ବହୁତ ସୂକ୍ଷ୍ମ ଲୀଳା ସବୁ ରହିଛି, ସୂକ୍ଷ୍ମ ତତ୍ତ୍ୱ ସବୁ ରହିଛି ତା ଭିତରେ। ତେଣୁ ମୂଷଳ ନଥିଲା, କିନ୍ତୁ ମୂଷଳ ବାହାରି ପଡ଼ିଲା, ମନକୁ ମନ ବାହାରି ପଡ଼ିଲା ମୂଷଳ, ଏ ଋଷିମାନଙ୍କ ବାକ୍ୟକୁ ସତ୍ୟରେ ପରିଣତ କରିବା ପାଇଁ। ଭଗବାନ ଚାହୁଁଥିଲେ ସେଇଟା, ଭଗବାନ ମାଧ୍ୟମରେ ଋଷିମାନେ ଅଭିଶାପ ଦେଲେ ତାଙ୍କୁ। ଇଏ ଭଗବାନ ଲୀଳା, ଭଗବାନ ଚାହାନ୍ତି ଏଇଟା। ତେଣୁ ଭଗବାନ ମଧ୍ୟ ଚାହାନ୍ତି ଏଇଭଳି ଭାବରେ ଯୁଦ୍ଧ ହେବ, ଶିବଜୀଙ୍କ ସହିତ ଯୁଦ୍ଧ କରିବା ପାଇଁ। ଭଗବାନ ସେ ଯୁଦ୍ଧ କରିବେ ନାହିଁ। ତେଣୁ ସାମ୍ବସ୍ୟ ବାଣ ପୁତ୍ରେଣ, ସାମ୍ବଙ୍କ ସହିତ ବାଣଙ୍କର ପୁତ୍ର ଯଦି ଯୁଦ୍ଧ କଲେ, ଏବଂ ବାଣେନ ସହ ସାତ୍ୱକେ, ଏଇଟା 8 ଶ୍ଳୋକ ଆମେ ଆଲୋଚନା କରିନଥିଲେ, ବର୍ତ୍ତମାନ କହିଦେଉଛେ। ବାଣ କାହା ସହିତ ଯୁଦ୍ଧ କଲେ ନା ସାତ୍ୱକୀ, ସାତ୍ୱକୀ ହେଉ ଜଣେ ଯାଦବ, ଏବଂ ସେ ମଧ୍ୟ ଅର୍ଜୁନଙ୍କର ଶିଷ୍ୟ ଯୁଯୁଧାନ, ଆମେ କହିଥିଲେ ନା ଯୁଯୁଧାନ, ଯୁଯୁଧାନ ଏବଂ ସବୁ ଆସିଥିଲେ ସେଇଠୁ, ଦ୍ୱାରକାରୁ ସବୁ ଆସିଥିଲେ ସାତ୍ୱକୀ। ଇଏ ହେଉଛନ୍ତି ସାତ୍ୱକୀ ଅର୍ଜୁନଙ୍କ ଠାରୁ ଶିକ୍ଷା କରିଥିଲେ, ଏ ଧନୁର୍ବିଦ୍ୟା ଶିକ୍ଷା କରିଥିଲେ, ତେଣୁ ଅର୍ଜୁନ ତାଙ୍କର ଗୁରୁ ସାତ୍ୱକୀଙ୍କର। ସାତ୍ୱକୀ ପାଣ୍ଡବମାନଙ୍କ ପକ୍ଷରେ ରହିକରି ଯୁଦ୍ଧ କରୁଥିଲେ, ଯଦିଓ ଭଗବାନଙ୍କର ଯେଉଁ କୁରୁ ପାଣ୍ଡବ ଯୁଦ୍ଧରେ ଭଗବାନ ନିଜେ ଅଂଶଗ୍ରହଣ କରିଥିଲେ, ନିଜେ ଅଂଶଗ୍ରହଣ କରିକିରି କୌଣସି କ'ଣ ଅସ୍ତ୍ର ଧାରଣ କରିନଥିଲେ, କିନ୍ତୁ ଭଗବାନ ତାଙ୍କର ସୈନ୍ୟମାନଙ୍କୁ ଦେଇଦେଇଥିଲେ କୌରବମାନଙ୍କ ପକ୍ଷରେ। କୌରବମାନଙ୍କ ପକ୍ଷରେ ଥିଲେ କୃତବର୍ମା ଏବଂ ଅନ୍ୟମାନେ ସବୁ ଥିଲେ, ଏମାନେ ସବୁ କୌରବମାନଙ୍କ ପକ୍ଷରେ ରହିକରି ଯୁଦ୍ଧ କରୁଥିଲେ, ଭଗବାନ ବିରୁଦ୍ଧରେ ଯୁଦ୍ଧ କରୁଥିଲେ, ତାଙ୍କର ସୈନ୍ୟ ତାଙ୍କ ଭଗବାନ ବିରୁଦ୍ଧରେ ଯୁଦ୍ଧ କରୁଥିଲେ। ତେଣୁ କିନ୍ତୁ ସାତ୍ୱକୀ ପାଣ୍ଡବମାନଙ୍କ ପାଖରେ ଥିଲେ, କହିଲେ ନା ଦେଖ ଏମାନେ ହେଉଛନ୍ତି କିଏ କିଏ ଅଛନ୍ତି, କିଏ କିଏ ଯୁଯୁଧାନ ବିରାଟସ୍ୟ ଦ୍ରୁପଦସ୍ୟ ମହାରଥା, ସାତ୍ୱକୀ ଥିଲେ ସେଇଠି, ଦ୍ରୁପଦ ଥିଲେ, ବିରାଟ ଏମାନେ ସବୁ ଥିଲେ ପାଣ୍ଡବମାନଙ୍କ ପାଖରେ ଥିଲେ। ଏ ସାତ୍ୱକୀ ବର୍ତ୍ତମାନ ଇସ୍ତରେ ବର୍ତ୍ତମାନ ଏ ଯୁଦ୍ଧ ହେଇନାହିଁ, ସେ ଯୁଦ୍ଧ ହେଇନାହିଁ, ବର୍ତ୍ତମାନ ମହାଭାରତ ଯୁଦ୍ଧ ହେଇନାହିଁ, ଏଇଟା ପୂର୍ବ କଥା। ତେଣୁ ଏଠି ଯେଉଁ କୁହାଯାଉଛି ସାତ୍ୱକେ, କାରଣ ମହାଭାରତ ଯୁଦ୍ଧ ପରେ ଆଚାର୍ଯ୍ୟମାନେ କହିଛନ୍ତି ଭଗବାନ ଆଉ କୌଣସି ଯୁଦ୍ଧ କରିନାହାନ୍ତି। ଆପଣ ସେଦିନ ପ୍ରଶ୍ନ ପଚାରୁଥିଲେ ନା, ଏଇଟା ମହାଭାରତ ଯୁଦ୍ଧ ପୂର୍ବରୁ ନା ପରେ ଏଇଠି କଥା ହେଇଛି, କାହିଁକିନା ମହାଭାରତ ଯୁଦ୍ଧ ପରେ ଏଇଟା କୁହାଯାଇଛି ଭଗବାନ ଆଉ କୌଣସି ଯୁଦ୍ଧ କରିନାହାନ୍ତି। ତେଣୁ ଏଠି ନିଜେ ଭଗବାନ ଯୁଦ୍ଧ କରୁଛନ୍ତି ମାନେ ଏ ମହାଭାରତ ଯୁଦ୍ଧ ପୂର୍ବର କଥା। ସାତ୍ୱକୀ ଯେଉଁ ଆସିଛନ୍ତି ଏମାନେ କ'ଣ କରୁଛନ୍ତି? ସାତ୍ୱକୀ ସହିତ କିଏ ଯୁଦ୍ଧ କରୁଛନ୍ତି? ବାଣ। ତେଣୁ ବାଣ ଏତେ ଯୋଦ୍ଧା ଥିଲା, ଏଇଥିରୁ ଆମେ ଜାଣିବା ସାତ୍ୱକୀଙ୍କର କେତେ ତାଙ୍କର ଯୋଦ୍ଧା ସେ ଥିଲେ, କାରଣ ବାଣ ତାଙ୍କ ସହିତ ଯୁଦ୍ଧ କଲେ, ବାଣଙ୍କର ପ୍ରତିଦ୍ୱନ୍ଦ୍ୱୀ କେହି ନଥିଲେ। ଶିବଜୀ କହିବାର ଉଦ୍ଦେଶ୍ୟ ଥିଲା ତୁମର ପ୍ରତିଦ୍ୱନ୍ଦ୍ୱୀ ଆସିବେ ଭଗବାନ କୃଷ୍ଣ ଆସିବେ, ଭଗବାନ ସହିତ ଯୁଦ୍ଧ କରିବେ, ଆ ପରେ କରିବେ ସିଏ, ତାଙ୍କର ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ ହେଉଛି ଭଗବାନ କୃଷ୍ଣ, କିନ୍ତୁ ତଥାପି ସାତ୍ୱକୀଙ୍କ ସହିତ ସେ ଯୁଦ୍ଧ କରୁଛନ୍ତି। ଏଇଭଳି ଭାବରେ ଯୁଦ୍ଧ ଚାଲିବ, ଅଦ୍ଭୁତ ଯୁଦ୍ଧ, ସୁତୁମୂଳ ରୋମହର୍ଷଣ ଯୁଦ୍ଧ, ଅଦ୍ଭୁତ ଯୁଦ୍ଧ ଇଏ। ତେଣୁ ଏ ଯୁଦ୍ଧ ଯେତେବେଳେ ଚାଲିଲା ସେତେବେଳେ କ'ଣ ହେଉଛି? ବର୍ତ୍ତମାନ ଶ୍ଳୋକରେ ଯେଉଁ କୁହାଯାଇଛି ବ୍ରହ୍ମାଦୟଃ ସୁରାଧିଶା, ବ୍ରହ୍ମାଦୟ ଆଦିରେ ବହୁତ ରହିଗଲା, ଆଦି ଶବ୍ଦରେ ଅନେକ ଅର୍ଥ ରହି, ଅନେକ ଦେବତାମାନେ ଆସି ପହଞ୍ଚିଗଲେ, ତାଙ୍କ ମୁଖ୍ୟ ହେଉଛନ୍ତି ବ୍ରହ୍ମା, ଦେବତାମାନଙ୍କର ମୁଖ୍ୟ ହେଉଛନ୍ତି ବ୍ରହ୍ମା, ବ୍ରହ୍ମା ଶିବ ଏବଂ ବିଷ୍ଣୁ, ଏଇ ତିନି ଜଣ ହେଉଛନ୍ତି, 33 ଦେବତା ଅଛନ୍ତି, ତାଙ୍କ ଭିତରେ ତିନି ଜଣ ହେଉଛନ୍ତି ମୁଖ୍ୟ। ଆମେ ଏଇଟା ବହୁତ ଥର କୁହାଯାଇଛି, ତାଙ୍କ ଭିତରେ କିଏ ମୁଖ୍ୟ ଯଦି କୁହାଯିବ ସିଏ ହେଉଛନ୍ତି କିଏ? ବିଷ୍ଣୁ, ସିଏ ହେଉଛନ୍ତି ମୁଖ୍ୟ, ପରୀକ୍ଷା ହେଇଯାଇଛି, ମୁନି ଋଷିମାନେ ପରୀକ୍ଷା ଧ୍ରୁବ ଇଏ ଭୃଗୁରୁ ସେ ଭୃଗୁମୁନି ଆସିକି ପରୀକ୍ଷା କରିଥିଲେ, 10 ସ୍କନ୍ଧ 99 ବର୍ଣ୍ଣନା କରି ଭଗବାନଙ୍କର ପାଦ, ଭଗବାନ ବକ୍ଷ ଦେଶରେ ପଦାଘାତ କରିଥିଲେ, କିନ୍ତୁ ତଥାପି ଭଗବାନଙ୍କର କୌଣସି କ୍ରୋଧ ଆସିଲା ନାହିଁ, କିନ୍ତୁ ବ୍ରହ୍ମାଙ୍କୁ ଟିକିଏ ନମସ୍କାର କଲେନି ବୋଲି ବ୍ରହ୍ମାଙ୍କର କ୍ରୋଧ ଆସିଗଲା, ଏବଂ ଶିବଜୀଙ୍କୁ ଟିକିଏ ଗାଳି କରିଦେଲେ ବୋଲି ଶିବଜୀ ଏଭଳି କ୍ରୋଧ କଲେ ତାଙ୍କୁ ହତ୍ୟା କରିବା ପାଇଁ ବସିଗଲେ। ତେଣୁ ବିଷ୍ଣୁଙ୍କ ସହିତ କେହି ସମାନ ହୋଇପାରିବେ ନାହିଁ, ଭାଗବତ ପୁରାଣରେ ବର୍ଣ୍ଣନା କରେ, ଯସ୍ତୁ ନାରାୟଣଂ ଦେବଂ ବ୍ରହ୍ମରୁଦ୍ରାଦି ଦୈବତଂ ସମତ୍ୱେନୈବ ବିକ୍ଷେତେ ସ ପାଷଣ୍ଡି ଭବେ ଧ୍ରୁବଂ। ଯେଉଁମାନେ ବ୍ରହ୍ମା ବିଷ୍ଣୁଙ୍କ ସହିତ ଅନ୍ୟମାନଙ୍କୁ ଯସ୍ତୁ ନାରାୟଣଂ ଦେବଂ ବ୍ରହ୍ମରୁଦ୍ରା ଆମର ହେଉଛି ତୃତୀୟ ନମ୍ବର ଇଏ ହେଉଛି ନାମ ଅପରାଧ ଦ୍ୱିତୀୟ ନମ୍ବର। ବ୍ରହ୍ମା ଅନ୍ୟମାନଙ୍କ କଥା କ'ଣ କହିବା, ବ୍ରହ୍ମା ଶିବ ଏମାନଙ୍କୁ ମଧ୍ୟ ଭଗବାନ ବିଷ୍ଣୁଙ୍କ ସହିତ ସମାନ କରିବା ଇଏ ହେଉଛି ଗୋଟେ ଅପରାଧ। ସମସ୍ତେ ନେଇ ବିକ୍ଷତେ ସପାଷଣ୍ଡି ଭାବେ ଧ୍ରୁବ, ନିଶ୍ଚିନ୍ତ ଭାବରେ ସପାଷଣ୍ଡି। ତେଣୁ ଇଏ ଏପଟେ ଶିବ ଏଠି ରହିଛନ୍ତି ସବୁଠାରୁ ହେଡ଼, ଯିଏ ସିଏ ଯୁଦ୍ଧ କରୁଛନ୍ତି ଏବଂ ତାଙ୍କ ତଳକୁ ହେଉଛନ୍ତି ଶିବ ପ୍ରକୃତରେ। ଆମେ ପୂର୍ବରୁ ବର୍ଣ୍ଣନା କରାଯାଇଛି, ଆମେ କହିଛେ ଭଗବାନଙ୍କର ଯେଉଁ ଅନନ୍ତ ଗୁଣ ରହିଛି ତାକୁ 64 ଭାଗରେ ବିଭକ୍ତ କରାଯାଉଛି ଏବଂ ବ୍ରହ୍ମା 50 ପର୍ଯ୍ୟନ୍ତ ଗୁଣ ସେ ପ୍ରାପ୍ତ ହୋଇଛନ୍ତି। ତା ଉପରେ ହେଉଛନ୍ତି ଶିବଜୀଙ୍କର 5 ଅଧିକା 55 ଏବଂ ତା ଉପରେ ଏ ଯେଉଁ ଆମର ବିଷ୍ଣୁ ତତ୍ତ୍ୱ ସବୁ ରହିଛନ୍ତି ତାଙ୍କର 60 ଗୁଣ ରହିଛି ଏବଂ କୃଷ୍ଣଙ୍କର ହେଉଛି 4 ଗୁଣ ଏକ୍ସଟ୍ରା, ସେ ସହିତ କେହି ସମାନ ହୋଇପାରିବେ ନାହିଁ। ତେଣୁ ବିଷ୍ଣୁ ଶିବଙ୍କ ଯୁଦ୍ଧ ଚାଲିଛି ବର୍ତ୍ତମାନ, ତେଣୁ ବ୍ରହ୍ମା ଆଦେ ଆଉ ଯେତେ ଦେବତା ରହିଲେ 33 ଦେବତା ଅଛନ୍ତି ବୋଲି କୁହାଯାଏ, 33 ଦେବତା ଅଛନ୍ତି ସେମାନେ ସବୁ ଆସିଛନ୍ତି। ବ୍ରହ୍ମା ଆଦେ ସୁରାଧୀଶା, ଦେବତାମାନଙ୍କର ଅଧୀଶ, ଅଧୀଶ କହିଲେ ନିୟନ୍ତ୍ରଣକାରୀ, ବ୍ରହ୍ମା ହେଉଛନ୍ତି ତାଙ୍କର ଅଧୀଶ ଦେବତାମାନଙ୍କ ନିୟନ୍ତ୍ରଣକାରୀ। ବା ଇନ୍ଦ୍ର ହେଉଛନ୍ତି ଦେବତାମାନଙ୍କ ରାଜା, ଯେତେ 33 ଦେବତାମାନଙ୍କ ଭିତରେ ରାଜା ହେଉଛନ୍ତି ଇନ୍ଦ୍ର। ଇନ୍ଦ୍ର ପଦ ଏତେ ଗୁରୁତ୍ୱପୂର୍ଣ୍ଣ ପଦ, ଇନ୍ଦ୍ର ସବୁବେଳେ ଚିନ୍ତା କରୁଛନ୍ତି, ଭୟଗ୍ରସ୍ତ ରହୁଛନ୍ତି, ସବୁବେଳେ ଚିନ୍ତା କରୁଛନ୍ତି ମୋର ଚାକିରି ଚାଲିଯିବ କି, ମୋର ଏଠୁକୁ ଆଉ କିଏ ନେଇଯିବ କି। ଏଇଭଳି ଭାବରେ ବ୍ୟକ୍ତି ଆମେ ବୈଦିକ ଇତିହାସରେ ଦେଖୁଛେ ଅନେକ ଯେଉଁମାନେ ତପସ୍ୟା କରୁଛନ୍ତି ଭଗବାନ ପ୍ରାପ୍ତ ହେବା ପାଇଁ, ଇନ୍ଦ୍ର ଚିନ୍ତା କରୁଛନ୍ତି ମୋ ଆସନ ନେଇଯିବ, ଏଇଭଳି ଭାବେ ତାଙ୍କ ବିରୁଦ୍ଧରେ ସବୁ ପ୍ରକାର ବ୍ୟବସ୍ଥା କରନ୍ତି। ତେଣୁ ଇଏ ଯେଉଁ ରହିଛନ୍ତି ସୁରାଜିସା ଦେବତାମାନଙ୍କର ଯେ ମୁଖ୍ୟ, ସେମାନେ ସବୁ ଆସି ପହଞ୍ଚିଗଲେ ମୁନୟ ସିଦ୍ଧଚାରଣା, ମୁନିମାନେ ଆସି ପହଞ୍ଚିଗଲେ, ସିଦ୍ଧଚାରଣମାନେ ଆସି ପହଞ୍ଚିଗଲେ। ସିଦ୍ଧ ଲୋକ ଗୋଟେ ରହିଛି, ଯେଉଁ ଆମର ଯେଉଁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଏ ଅଣିମା ଲଘିମା ଇତ୍ୟାଦି ଯେଉଁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ରହିଛି, ଏ ଯୋଗରେ ଯେଉଁମାନେ ସିଦ୍ଧି ପ୍ରାପ୍ତ ହୁଅନ୍ତି ସେମାନେ ସେ ସିଦ୍ଧିକି ପ୍ରାପ୍ତ ହୁଅନ୍ତି, ଯୋଗ ସିଦ୍ଧି ପ୍ରାପ୍ତ ହୁଅନ୍ତି। କିନ୍ତୁ ଏ ସିଦ୍ଧ ଲୋକ ଗୋଟେ ରହିଛି, ଯେଉଁ ଲୋକରେ ଜଣେ ଜନ୍ମଗ୍ରହଣ କଲେ ସେ ସିଦ୍ଧି ପ୍ରାପ୍ତ ହୋଇଯିବ, ସିଦ୍ଧ ଲୋକ ଏଭଳି ଭାବରେ ରହିଛି ଲୋକ, ଅନେକ ଲୋକ ରହିଛି। ବସୁଧା ଆଦି ବିଭିନ୍ନ କ'ଣ ବିଭୂତି ଭିନ୍ନ, ବ୍ରହ୍ମ ସଂହିତାରେ କୁହାଗଲା ନା କ'ଣ, ଯସ୍ୟ ପ୍ରଭା ପ୍ରଭବତୋ ଜଗଦଣ୍ଡ କୋଟି କୋଟି ସ୍ୱଶେଷ ବସୁଧାଦି ବିଭୂତି ଭିନ୍ନମ ତଦ୍ ବ୍ରହ୍ମ ନିଷ୍କଳମନନ୍ତମଶେଷ ଭୂତମ ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି। ଏଭଳି ଭାବରେ ସବୁ ଲୋକ ରହିଛି ବିଭୂତି ଭିନ୍ନମ, ବହୁତ ପ୍ରକାର ବିଭୂତି ରହିଛି, ଅନେକ ବିଭୂତି ରହିଛି। ସେଇଥିପାଇଁ ଭଗବତ ଗୀତା 10 ଅଧ୍ୟାୟରେ ଯେତେବେଳେ ଭଗବାନ ତାଙ୍କ ବିଭୂତି ବିଷୟରେ କହୁଥିଲେ, କହିଲେ ଅର୍ଜୁନ ମୁଁ ତୁମକୁ ମୋର ବିଭୂତି ବିଷୟରେ କ'ଣ କହିବି, ମୋର ବିଭୂତି ଅନନ୍ତ। ଭଗବାନ ଯଦି ତାଙ୍କ ବିଭୂତି ବର୍ଣ୍ଣନା କରୁଥାନ୍ତେ ତାହେଲେ ଏ ପର୍ଯ୍ୟନ୍ତ ମଧ୍ୟ ସେ ସେଇ ନଥାନ୍ତା, 5500 ବର୍ଷ ଚାଲିଗଲାଣି ଆ ଭିତରେ ମଧ୍ୟ ସେ ସେଇ ନଥାନ୍ତା। ଭଗବାନ ବିଭୂତି ଏଭଳି ରହିଛି, ନା ତୋସ୍ତି ମମ ଦିବ୍ୟାନାଙ୍କ ବିଭୂତି ନାଙ୍କ ପରନ୍ତବ, ମୋର ବିଭୂତିର କୌଣସି ଅନ୍ତ ନାହିଁ। ତେଣୁ ମୁଁ ତୁମକୁ କିଛି ମୁଖ୍ୟ ବିଭୂତି ବିଷୟରେ କହୁଛି, ଭଗବାନ ବିଭୂତି ଏଇଭଳି ଭାବରେ ରହିଛି। ତେଣୁ ଏଇଭଳି ଭାବରେ ସବୁ ଲୋକ ରହିଛି, ଯେଉଁଠି ସିଦ୍ଧ ଲୋକ ରହିଛି, ଯେଉଁଠି ଜଣେ ଜନ୍ମ ହେଲା ମାନେ ସେ ସିଦ୍ଧ ହୋଇଗଲେ, ଜନ୍ମ ହେଲା ମାନେ ସିଦ୍ଧ, ସେ ଚାହିଁଲେ ସବୁ ଅଷ୍ଟାଙ୍ଗ ଯୋଗ ସିଦ୍ଧି ସେ ପ୍ରାପ୍ତ ହୋଇଯିବେ। ତେଣୁ ସିଦ୍ଧ ଲୋକରୁ ସବୁ ଆସିଥିଲେ। ଚାରଣ ଗୋଟେ ଲୋକ ରହିଛି, ଚାରଣ ଲୋକ ଗନ୍ଧର୍ବ ଲୋକ ରହିଛି, ଆମର ପୃଥିବୀ ଲୋକର ଉପରେ ହେଉଛି ଗନ୍ଧର୍ବ ଲୋକ, ଗନ୍ଧର୍ବ ଲୋକ ଅପ୍ସରାମାନଙ୍କ ଗୋଟେ ଲୋକ ରହିଛି। ସେଇଭଳି ଭାବରେ ଯକ୍ଷମାନଙ୍କର ଗୋଟେ ଲୋକ ରହିଛି, ଯକ୍ଷ କୁବେର ତାଙ୍କର ଅଧୀଶ କହିଲେ ତାଙ୍କର ମୁଖ୍ୟ ହେଉଛନ୍ତି କୁବେର। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଲେ ବିତ୍ୟସ ଯକ୍ଷ ରାକ୍ଷସମ, ରାକ୍ଷସ ଏବଂ ଯକ୍ଷମାନଙ୍କର ମୁଖ୍ୟ ହେଉଛନ୍ତି ବିତ୍ୟସୋ ବା ଇଏ ହେଉଛନ୍ତି କୁବେର, ଇଏ ଦେବତାମାନଙ୍କର କୋଷାଧ୍ୟକ୍ଷ ଟ୍ରେଜରର ସିଏ। ଏମାନେ ସବୁ ବିମାନ ଏଇ ଦ୍ରଷ୍ଟୁମାଗମନ, ଏକର ବର୍ଣ୍ଣନା କରାଯାଏ, ପୃଥିବୀ ସ୍ୱର୍ଗ ଲୋକରେ ବର୍ଣ୍ଣନା କରାଯାଏ, କେତେ ମିନିମମ୍ କେତେ ବିମାନ ରହିଛି, କେତେ କୋଟି ବିମାନ ରହିଛି ବର୍ଣ୍ଣନା କରାଯାଇଛି। ଅଷ୍ଟମ ସ୍କନ୍ଧ 15 ଅଧ୍ୟାୟରେ ସେଇଟା ବର୍ଣ୍ଣନା କରାଯାଇଛି। ଏମାନେ ସବୁ ବିମାନ ରହିଛି, ସେମାନେ ଆଉ କୌଣସି ସାଇକେଲ ମୋଟରସାଇକେଲ କାର୍ରେ ଟ୍ରେନ୍ରେ ସବୁ ଯିବା ଯାତ୍ରା କରନ୍ତି ନାହିଁ, ସେମାନେ ଯୁଆଡ଼େ ଯିବେ ବିମାନରେ ହିଁ ଯିବେ। ଏବଂ ସେ ବିମାନରେ କୌଣସି ପେଟ୍ରୋଲ ଫେଟ୍ରୋଲ ଆବଶ୍ୟକତା ନାହିଁ। ଏଭଳି ବର୍ଣ୍ଣନା କରାଯାଇଛି ଭାଗବତ ତୃତୀୟ ସ୍କନ୍ଧରେ 21 ଅଧ୍ୟାୟ ନା କେଉଁଥିରେ ବର୍ଣ୍ଣନା କରାଯାଇଛି। ଯେତେବେଳେ କର୍ଦ୍ଦମୁନି ତପସ୍ୟା କରୁଥିଲେ ସେହି ସମୟର କଥା, କର୍ଦ୍ଦମୁନି ତପସ୍ୟା 10,000 ବର୍ଷ ଧରି ତପସ୍ୟା କରିଥିଲେ, କାରଣ ତାଙ୍କର ପିତା ବ୍ରହ୍ମା ତାଙ୍କୁ କହିଥିଲେ ତୁମେ ପ୍ରଜା ସୃଷ୍ଟି କର, ସେଥିପାଇଁ ସେ ଯାଇକିରି ତପସ୍ୟା କରି 10,000 ବର୍ଷ ଧରି ତପସ୍ୟା କରିଥିଲେ। ବିନ୍ଦୁସାଗର ନିକଟରେ ତପସ୍ୟା କରୁଥିଲେ, ସେଠି ଭଗବାନ ଆସି ତାଙ୍କ ପାଖରେ ପହଞ୍ଚିଗଲେ। ପହଞ୍ଚିଗଲେ ସେହି ସମୟରେ କଥା ହେଇଛି, ଭଗବାନ ଆସି ପହଞ୍ଚିଗଲେ ତାଙ୍କୁ ପଚାରିଲେ କ'ଣ ତୁମେ ଚାହୁଁଛ। କର୍ଦ୍ଦମଙ୍କ ତପସ୍ୟା ଦେଖି ତାଙ୍କ ଚକ୍ଷୁ ବିଗଳିତ ହେଇଗଲା, ଚକ୍ଷୁରୁ ଲୋତକ ନିର୍ଗତ ହେଲା। ଏଭଳି ତପସ୍ୟା କରୁଥିଲେ, କଠିନ ତପସ୍ୟା। ଆଜି ଆମେ ଶୁଣିଲେ ପ୍ରଭୁପାଦଙ୍କର ଯେଉଁ ଲେକ୍ଚର ଶୁଣିଲେ, ତପ ଦିବ୍ୟମ ପୁତ୍ର କାର୍ଯ୍ୟ ସତ୍ୟମ ଶୁଦ୍ଧେତ୍, ମନୁଷ୍ୟ ଜନ୍ମର ଉଦ୍ଦେଶ୍ୟ ହେଉଛି ଏଇଟା, ତପସ୍ୟା କରିବେ। ତେଣୁ ବ୍ରହ୍ମାଙ୍କର ଆଦେଶରେ ସେ ତପସ୍ୟା କରୁଥିଲେ, କ'ଣ ପାଇଁ ନା ଉପଯୁକ୍ତ ପତ୍ନୀ ପ୍ରାପ୍ତ ହେବା ପାଇଁ। ତେଣୁ ଭଗବାନ ଯେତେବେଳେ ଆବିର୍ଭାବ ହୋଇଗଲେ, ଏ ସତ୍ୟଯୁଗର ଘଟଣା। ଭଗବାନ ସତ୍ୟଯୁଗରେ କ'ଣ କୀର୍ତ୍ତି ଯୋଦ୍ଧାୟତ ବିଷ୍ଣୁ, ଭଗବାନ ଯେତେବେଳେ ସତ୍ୟଯୁଗରେ ଆସନ୍ତି ସେ ଶୁକ୍ଳବର୍ଣ୍ଣରେ ଆସନ୍ତି। ତେଣୁ ଏଇ ଶୁକ୍ଳବର୍ଣ୍ଣରେ ସେ ଭଗବାନ ଯେ ବିଷ୍ଣୁ ସେ ଆସି ପହଞ୍ଚିଥିଲେ ସେଇଠି ଶୁକ୍ଳବର୍ଣ୍ଣରେ। ତେଣୁ କର୍ଦ୍ଦମ ପଚାରିଲେ କ'ଣ ତୁମେ ଚାହୁଁଛ, ବର କ'ଣ ଚାହୁଁଛ। ତେଣୁ କର୍ଦ୍ଦମ କହିଲେ କୌଣସି କପଟ ରଖିଲେ ନାହିଁ, ବିନା କପଟରେ କହିଦେଲେ ମୁଁ ଚାହୁଁଛି ଗୋଟେ ଉପଯୁକ୍ତ ପତ୍ନୀ, ଉପଯୁକ୍ତ ଭାର୍ଯ୍ୟା ଚାହୁଁଛି। ତେଣୁ ଭଗବାନ ତାଙ୍କ ଉପରେ ବହୁତ ଖୁସି ହେଇଗଲେ। ତେଣୁ ସେ କହିଲେ ଆଜିର ଗୋଟେ ଦିନ ପରେ, ପରଦିନ ଆସି ପହଞ୍ଚିବେ, ଇଏ ମନୁ ଆସିବେ, ସ୍ୱାମୀ ମନୁ ଆସିବେ, ତାଙ୍କର କନ୍ୟାକୁ ଆଣିକରି ସେ ତୁମେ ତାଙ୍କୁ ବିବାହ କରିବ, ଏବଂ ମୁଁ ତୁମ ପୁତ୍ର ରୂପରେ ଆସିବି। ଭଗବାନ ସେ ପ୍ରାର୍ଥନା କରିନଥିଲେ ପୁତ୍ର ରୂପ ପାଇବା ପାଇଁ, କିନ୍ତୁ ସେ କହିଲେ ଭଗବାନ ନିଜେ ଚାହିଁଲେ। ଏଭଳି ରହିଛନ୍ତି ପିତା ମାତା ରହିଛନ୍ତି, ତାଙ୍କ ପାଖରେ କିଏ ଆଉ ପୁତ୍ର ହେବ, ନିଜେ ଭଗବାନ ନିଜେ କପିଳଦେବ ଆସିଲେ। ଭଗବାନ କପିଳଦେବ ଆସି ସେ ଯେତେବେଳେ ଆସି ପହଞ୍ଚିଲେ, ତା ଠିକ ଭଗବାନ ଚାଲିଗଲେ, ଯେଉଁ ସେଇ ଯେଉଁ ବିନ୍ଦୁ ସରୋବର ନିକଟରେ ଏ ତପସ୍ୟା କରୁଥିଲେ, ଭଗବାନଙ୍କ ଲୋତକ ନିର୍ଗତ ହୋଇକି ସେ ବିନ୍ଦୁ ସରୋବର ପଡ଼ିଥିଲା। ସେଥିପାଇଁ ସେ ବିନ୍ଦୁ ସରୋବର ବହୁତ ପ୍ରସିଦ୍ଧ ସରୋବର ରହିଛି, ବିନ୍ଦୁ ସରୋବର। ତେଣୁ ଦୁଇ ଦିନ ପରେ ଆସି ପହଞ୍ଚିଗଲେ, ଗୋଟେ ଦିନ ପରେ ଆସି ପହଞ୍ଚିଗଲେ ସ୍ୱାମୀଭୂ ମନୁ ତାଙ୍କର କନ୍ୟା ଦେବଭୂତିଙ୍କୁ ଆଣିକି ଆସି ପହଞ୍ଚିଗଲେ। ସେହି ପ୍ରସଙ୍ଗରେ ଏକ କଥାଟି ରହିଛି। ତେଣୁ ସେ ଯେତେବେଳେ କହିଲେ, ଏସବୁ କହିଲେ, ମୋର କନ୍ୟାକୁ ଆପଣ ବିବାହ ଦେବା ପାଇଁ ଚାହୁଁଛି, ସେତେବେଳେ ସେ ଏ କଥାଟି କହିଥିଲେ। ତୃତୀୟ ସ୍କନ୍ଧ 20-21 ଧର ଏଇଟା ବର୍ଣ୍ଣନା କରାଯାଇଛି ଯେ କ'ଣ ନା, ଜଣେ ଇଏ ଯେଉଁ ଦେବହୂତିଙ୍କର ସୌନ୍ଦର୍ଯ୍ୟ ବିଷୟରେ ସେ ଶୁଣିଥିଲେ। କର୍ଦ୍ଦମୁନି 10,000 ବର୍ଷ ଧରି ତପସ୍ୟା କରୁଛନ୍ତି, ତପସ୍ୟା କଲେ ମଧ୍ୟ ସେ ଖବର ପାଉଛନ୍ତି ସବୁ କେଉଁଠି କ'ଣ ହେଉଛି। ତେଣୁ ସେ କହିଲେ ଯେ ଜଣେ ଗନ୍ଧର୍ବ ଥିଲେ, ସେ ତାଙ୍କର ବିମାନରେ ଯାଉଥିଲା ବେଳେ ଇଏ ଦେବହୂତି ତାଙ୍କର ଯେଉଁ ରହିଛନ୍ତି ଅଟ୍ଟାଳିକା ରହିଛି ସେ ରାଜମହଲରେ ଉପରେ ଛାତ ଉପରେ କନ୍ଦୁକ ଖେଳୁଥିଲେ, ବଲ୍ ଖେଳୁଥିଲେ। ଏଭଳି ଭାବରେ ସୁନ୍ଦର ଥିଲେ, ତାଙ୍କର ବଲ୍ ଖେଳୁଥିଲା ବେଳେ ତାଙ୍କର ଯେଉଁ ପାଦର ନୂପୁର ରହିଛି ସେ ନୂପୁର ଋଣୁଝୁଣୁ ଶବ୍ଦକୁ ଶୁଣିଲେ ସିଏ ଗନ୍ଧର୍ବ ଜଣେ, କ'ଣ ତାଙ୍କ ନାଁଟା ମୁଁ ଦେଖୁଥିବ ଥିବ ବୋଲିକି ଲେଖା ହେଇନି, ପରେ ଲେଖିବାକୁ ପଡ଼ିବ। ସିଏ ଉଡ଼ାଜାହାଜ ଯାଉଥିଲେ ସେ ଯେତେବେଳେ ଦେଖିଦେଲେ, ସିଏ ଏଭଳି ଭାବରେ ମୋହ ହେଇଗଲେ, ସେ ଉଡ଼ାଜାହାଜରୁ ତଳେ ପଡ଼ିଗଲେ, ଏଭଳି ଭାବରେ କଥା ରହିଛି। ତେଣୁ ଏ ଯେଉଁ ରହିଛି, ଉଡ଼ାଜାହାଜ ତଳେ ପଡ଼ିଗଲେ, ଏଭଳି ଭାବରେ ମୋହିତ ହେଇଗଲେ। ତେଣୁ ଏଇଟା କହିବାର ଉଦ୍ଦେଶ୍ୟ ଥିଲା, କର୍ଦ୍ଦମୁନି କହିଲେ ଏଭଳି ସୁନ୍ଦରୀ କନ୍ୟା ଆପଣଙ୍କର, ତେଣୁ ମୁଁ ବିବାହ କରିବି। ତାଙ୍କର କନ୍ୟାର ସୌନ୍ଦର୍ଯ୍ୟ ବିଷୟରେ ଭାଗବତନ ବର୍ଣ୍ଣନା କରାଯାଇଛି, ଏଭଳି ସବୁ ରହିଛି କଥା। ତେଣୁ ଏହିଭଳି ଭାବରେ ସେମାନେ ସବୁ ଯୁଆଡ଼େ ଯାଆନ୍ତି ବିମାନରେ ଯାଆନ୍ତି। ଆଉ ଗୋଟେ ମଧ୍ୟ କଥା ରହିଛି, ଏ ଯେଉଁ ନାରାୟଣ ଅସ୍ତ୍ର ବିଷୟରେ ବର୍ଣ୍ଣନା କରାଯାଇଛି ଭାଗବତମରେ 6 ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଏ ଯେଉଁ ତ୍ୱଷ୍ଟାଙ୍କର ପୁତ୍ର, କ'ଣ ତାଙ୍କ ନା, ତ୍ୱଷ୍ଟାଙ୍କର ପୁତ୍ର, ଯିଏ ହେଇଥିଲେ ଦେବତାମାନଙ୍କର ଗୁରୁ ହେଲେ, ତୃଷ୍ଣାଙ୍କ ପୁତ୍ର ବିଶ୍ୱରୂପ ଦେବତାମାନଙ୍କ ଗୁରୁ ହେଲେ, କାରଣ ଏସବୁ ଷଷ୍ଠ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଯାହା ବି ହେଉ, ଏଇଭଳି ଭାବରେ ଯେତେବେଳେ ହେଲେ ସେହି ସମୟର କଥା, ସେ ଯେଉଁ ନାରାୟଣ ମନ୍ତ୍ରର ଯେଉଁ ମହାତ୍ମ୍ୟକୁ ବର୍ଣ୍ଣନା କରିବା ପାଇଁ ସେଇଟା କୁହାଯାଇଛି। ଜଣେ ନାରାୟଣ ମନ୍ତ୍ର ରହିଛି, ନାରାୟଣ ମନ୍ତ୍ର ତ ହଁ, ନାରାୟଣ ମନ୍ତ୍ର ଏଭଳି ରହିଛି, ଜଣେ ନାରାୟଣ ମନ୍ତ୍ରକୁ ଅଭ୍ୟାସ କରିକିରି ଜଣେ ମରୁଭୂମିରେ ସେ ଶରୀର ତ୍ୟାଗ କରିଦେଇଥିଲେ। ତେଣୁ ଜଣେ ଗନ୍ଧର୍ବ ସେ ତାଙ୍କ ବିମାନରେ ଯେତେବେଳେ ଯାଉଥିଲେ, ସେହି ସମୟରେ ସେ ସ୍ଥାନରେ ତାଙ୍କ ବିମାନଟି ତଳେ ପଡ଼ିଗଲା। ତାଙ୍କ ବିମାନ, ତାଙ୍କର କୌଣସି ମେକାନିକାଲ ଟ୍ରବୁଲ ନଥାଏ, କିନ୍ତୁ ସେ ଆଶ୍ଚର୍ଯ୍ୟ ହେଇଗଲେ। ଜାଣିଲି କ'ଣ ନା, ଏଠି ଜଣେ ଥିଲେ, ଜଣେ ଏଭଳି ଭାବରେ ବ୍ୟକ୍ତି ଥିଲେ, ଯୋଗୀ ଥିଲେ, ତପସ୍ୱୀ ଥିଲେ, ଯେ କି ଏଇ ନାରାୟଣ ମନ୍ତ୍ରକୁ ଅଭ୍ୟାସ କରିଥିଲେ। ତେଣୁ ଏଇ ଯେଉଁ ରହିଛନ୍ତି, ଏ ଯେଉଁ ଋଷିମାନେ ରହିଛନ୍ତି, ସେମାନେ କହିଲେ ଆପଣ ଏଇ ଯେଉଁ ତାଙ୍କର ଶରୀରକୁ ନେଇକରି ଇଏ କରିଦିଅନ୍ତୁ, ସଂସ୍କାର କରିଦିଅନ୍ତୁ, ତାହେଲେ ଆପଣ ବିମାନ ଠିକ୍ ହେଇଯିବ। ତେଣୁ ଏସବୁ କହିବାରୁ ସେ ସଂସ୍କାର କଲା ପରେ ତାଙ୍କ ବିମାନ ପୁଣି ଚାଲିଲା। ଏଭଳି ଭାବରେ ଅଦ୍ଭୁତ ବିମାନ, ସିଏ ତେଲର ଆବଶ୍ୟକତା ନଥାଏ ସେଠି, ଏବଂ କୌଣସି ମେସିନ୍ ଫେସିନ୍ ମଧ୍ୟ ନାହିଁ। ଏଭଳି ଭାବରେ ଚିତ୍ ଜଗ ଉନ୍ନତ ଲୋକମାନଙ୍କରେ ତାଙ୍କର ଯେଉଁ ଐଶ୍ୱର୍ଯ୍ୟ ରହିଛି, ବହୁତ ପ୍ରକାର ଅଦ୍ଭୁତ ଐଶ୍ୱର୍ଯ୍ୟ ସବୁ ରହିଛି। ଆମର ବୈଜ୍ଞାନିକମାନେ ଯେତେବେଳେ ଉଡ଼ାଜାହାଜ ବାହାର କରିନଥିଲେ, ସେତେବେଳେ ଯେତେବେଳେ କୁହାଯାଉଥିଲା ରାବଣ ପୁଷ୍ପ ବିମାନ ଯାଉଥିଲେ, ସେମାନେ କହୁଥିଲେ ମନଘଟା କଥା। ବର୍ତ୍ତମାନ ମଧ୍ୟ କୁହାଯାଉଛି, ବୈଦିକ ଶାସ୍ତ୍ରରୁ କୁହାଯାଉଛି ମାଇଥୋଲୋଜି ବୋଲି। ଆଜି କୋଟି କୋଟି ବର୍ଷ ପରେ ବୈଜ୍ଞାନିକମାନେ ଯେଉଁ ଯେଉଁ ଉନ୍ନତି କରିବେ, ନୂଆ ନୂଆ ଗବେଷଣା କରିବେ, ସେସବୁ ବିଜ୍ଞାନ ତାଙ୍କ ପାଖରେ ରହିଛି। ତେଣୁ ସେ ଯେଉଁ ମେସିନ୍ ରହିଛି, ସେ ମନର ଇଚ୍ଛାରେ ଚାଲିବ। କପିଳଦେବ ମଧ୍ୟ ସେଇଭଳି, କର୍ଦ୍ଦମ ମୁନି ମଧ୍ୟ ସେଇଭଳି ଭାବରେ ଗୋଟେ ବିମାନ ତିଆରି କରିଥିଲେ, ଗୋଟେ ସହର ତିଆରି କରିଥିଲେ, ବିରାଟ ବଡ଼ ସହର ତିଆରି କରିଥିଲେ ସେ ବିମାନ। ଏଭଳି ସବୁ ରହିଛି, ଏଭଳି ଭାବରେ କ'ଣ ବିଜ୍ଞାନ ଟେକ୍ନୋଲୋଜି ରହିଛି। ଆମର ବୈଜ୍ଞାନିକମାନେ ଛୋଟିଆ ଛୋଟିଆ କଥା ବାହାର କରୁଛନ୍ତି, ସେଇଟା ତା ଦେହରେ ସେଇଟା ବହୁତ ବଡ଼ ପ୍ରଶଂସା ପାଇଯାଉଛନ୍ତି, କିନ୍ତୁ ଚିତ୍ ଜଗତ ନୁହନ୍ତି, ଏ ଭୌତିକ ଜଗତରେ ଉନ୍ନତ ଲୋକମାନଙ୍କର ଏଭଳି ରହିଛି। ଏବଂ ସେଠି ଯେଉଁ ସେ ବିମାନ ରହିଛି, ସେ କେମିତି ଚାଲୁଛି ନା, ମେସିନ୍ର ନୁହଁ, ସେଇଟା ମନରେ ଚାଲୁଛି। ମନ ଯେଉଁଟା ଚାହିଁବ ସେଇଭଳି ଭାବରେ ମନଗାମୀ, ସେଇଟା ଯାନ୍ତ୍ରିକ ନୁହଁ, ଯନ୍ତ୍ର ଅନୁସାରେ ଚାଲୁନାହିଁ ସେଇଟା। ମନ ବି ଗୋଟେ ଯନ୍ତ୍ର। ଭଗବତ ଗୀତାରେ ଭଗବାନ କହିଲେ ଯେ, ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ 61 ଶ୍ଳୋକରେ କ'ଣ କହିଲେ, ଈଶ୍ୱର ସର୍ବଭୂତାନାମ ହୃଦେଶେ ଅର୍ଜୁନ ତିଷ୍ଠତି, ବ୍ରାହ୍ମଣ ସର୍ବଭୂତାନି ଯନ୍ତ୍ର ରୂଢ଼ାନି ମାୟା। ଯନ୍ତ୍ର, ଦିସ୍ ଇଜ୍ ଅଲସୋ ମେସିନ୍। ଏ ବହୁତ ଆମର ଶରୀର ହିଁ ଗୋଟେ ମେସିନ୍, ଯନ୍ତ୍ର ରୂଢ଼ାନି ମାୟା, ମାୟାର ଯନ୍ତ୍ର ଏଇଟା। ଏ ମାୟାର ଏତେ ଶକ୍ତି ରହିଛି, ଭଗବାନ କଥା କ'ଣ କହିବା। ତେଣୁ ଏଭଳି ଭାବରେ ଯେଉଁ ରହିଛି, ଏ ଲୋକମାନେ ସବୁ ରହିଛନ୍ତି, ସେମାନେ ସବୁ ବିମାନରେ ଆସୁଛନ୍ତି। ବ୍ରହ୍ମାଦୟ ସୁରାଧିଶା ମୁନୟ ସିଦ୍ଧ ଚାରଣା, ଏଇଭଳି ଭାବରେ ଗନ୍ଧର୍ବ ଅପସର ସୋ ଯକ୍ଷା, ଯକ୍ଷମାନେ ମଧ୍ୟ ଏ ଧ୍ରୁବ ମହାରାଜ ତାଙ୍କ ସହିତ ଯୁଦ୍ଧ କରିଥିଲେ, ଯକ୍ଷମାନଙ୍କ ସହିତ ଯୁଦ୍ଧ କରିଥିଲେ। ଏବେ ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି, ଅନେକ ଯକ୍ଷ ମାରିଦେଇଥିଲେ ଧ୍ରୁବ ମହାରାଜ। ମାରିଦେଲା ପରେ ଧ୍ରୁବ ମହାରାଜଙ୍କର ଯେ ପିତାମହ ମନୁ, ସ୍ୱୟଂଭୁ ମନୁ, ସ୍ୱୟଂଭୁ ମନୁ ଆସି କହିଲେ, ଧ୍ରୁବ ଏ କ'ଣ ତୁମେ କରୁଛ, ତମେ 5 ବର୍ଷର ବୟସ ଥିଲାବେଳେ ଭଗବାନ ଦର୍ଶନ କରିଥିଲ, ତମେ ଭଗବାନ ଭକ୍ତ, ତମେ ଏଭଳି ଭାବରେ ତମେ ଜାଣିପାରିଲ ନାହିଁ, ତମର ଜ୍ଞାନ ଆହୁରି ହେଇନାହିଁ। ଯକ୍ଷମାନେ କ'ଣ ତମ ଭାଇଙ୍କୁ ହତ୍ୟା କରିଥିଲେ, ଉତ୍ତମ ହତ୍ୟା କରିଥିଲେ, ଭଗବାନଙ୍କ ଇଚ୍ଛାରେ ହେଉଛି, ତମେ କ'ଣ ଏଇଟା ଜାଣିନାହୁଁ, ତାଙ୍କୁ ହତ୍ୟା କରୁଛ। ଏଇଭଳି ଭାବରେ ଯେତେବେଳେ କହିଲେ, ଧ୍ରୁବଙ୍କର କ୍ରୋଧ ଶାନ୍ତ ହୋଇଗଲା, ଧ୍ରୁବ ଯୁଦ୍ଧ ବନ୍ଦ କରିଦେଲେ। ଏବଂ ଧ୍ରୁବ ଯେତେବେଳେ ଯୁଦ୍ଧ ବନ୍ଦ କରିଦେଲେ, ସେତେବେଳେ ଯକ୍ଷମାନଙ୍କର ଯେ ମୁଖ୍ୟ କୁବେର ଆସି ପହଞ୍ଚିଗଲେ, କୁବେର ତାଙ୍କ ଉପରେ ବହୁତ ସନ୍ତୁଷ୍ଟ ହୋଇଗଲେ। କୁବେର ମଧ୍ୟ ଜଣେ ମହାଜନ ଭଳି, ସେ ଜଣେ ବିଭୂତି, ଭଗବାନଙ୍କ ବିଭୂତି କହିଲେ ନା, ବିତେଶ ଯକ୍ଷ ରାକ୍ଷସମ ଭଗବାନ ବିଭୂତି, ତାଙ୍କର ମଧ୍ୟ ଭକ୍ତ, ସେ ଜଣେ ବଡ଼ ଭକ୍ତ, ବିଶ୍ୱଭାଙ୍କ ପୁତ୍ର ସେ ଏ କୁବେର। ରାବଣ ମଧ୍ୟ ବିଶ୍ୱଭାଙ୍କ ପୁତ୍ର ଥିଲେ, କିନ୍ତୁ ଅନ୍ୟ ଗୋଟେ ମାଆର, କିନ୍ତୁ ଇଏ ଅନ୍ୟ ଗୋଟେ ମାଆଙ୍କର ପୁତ୍ର ଥିଲେ, ବିଶ୍ୱଭା ଏକା ପିତା। କିନ୍ତୁ କୁବେର ସିଏ ଯାଇକି ଧ୍ରୁବଙ୍କୁ ତାଙ୍କୁ ବର ପ୍ରଦାନ କରୁଛନ୍ତି। ଧ୍ରୁବ ମହାରାଜ ଚିନ୍ତା କରୁଛନ୍ତି, ମୁଁ ତାଙ୍କର ଯକ୍ଷମାନଙ୍କୁ ହତ୍ୟା କଲି, କୁବେର ବୋଧେ ମୋ ଉପରେ କ୍ରୋଧ ପ୍ରକାଶ କରୁଥିବେ, କିନ୍ତୁ ନା, କୁବେର ଜଣେ ଜାଣନ୍ତି, ମହାତ୍ମା ଜାଣନ୍ତି, ପ୍ରକୃତ କେହି କାହାକୁ ମାରୁନାହିଁ। ଭଗବତ ଗୀତା କେଉଁ ଅଧ୍ୟାୟରେ ଅଷ୍ଟାଦଶ ଅଧ୍ୟାୟ କେଉଁଠି କୁହାଯାଇଛି, ଯସ୍ୟ ନ ଅହଂକୃତ ଭାବ ବୁଦ୍ଧିର ଯସ୍ୟ ନ ଲିପ୍ୟତେ ହତ୍ୟା ବିଷ ଇମା ଲୋକା ନହତି ନ ନିବଦ୍ୟତେ। ସମଗ୍ର ପୃଥିବୀର ଲୋକମାନଙ୍କୁ ଜଣେ ଯଦି ହତ୍ୟା କରିବ ତଥାପି ସେ କାହାକୁ ହତ୍ୟା କରୁନାହିଁ। ଯସ୍ୟ ନ ଅହଂକୃତ ଭାବ, ଯାହାର ଏଇ ଅହଂକାର ନାହିଁ, ଏବଂ ବୁଦ୍ଧି ଯସ୍ୟ ନ ଲିପ୍ୟତେ, ବୁଦ୍ଧି ମଧ୍ୟ ଭୌତିକ ବୁଦ୍ଧି ନୁହଁ, ଯେଉଁମାନେ ଭଗବାନଙ୍କ ସହିତ ବୁଦ୍ଧି ଯୁକ୍ତ ହୋଇଛି ସେମାନେ ଯସ୍ୟ ନ ଅହଂକୃତ ଭାବ ବୁଦ୍ଧି ଯସ୍ୟ ନ ଲିପ୍ୟତେ ହତ୍ୱା ବିଷୟ ଇମାନ ଲୋକାନ, ଏ ସମସ୍ତ ଲୋକମାନଙ୍କୁ ହତ୍ୟା କଲେ ମଧ୍ୟ ନା ଏହନ୍ତି ନ ନିବଦ୍ଧତେ, ସେ କାହାକୁ ହତ୍ୟା କରୁନାହିଁ କି ସେ ବନ୍ଧନରେ ପଡ଼ୁନାହିଁ, ନା ଏହତି ନ ନିବଦ୍ଧତେ। ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କଥାଟି କହିଲେ, ତେଣୁ ପ୍ରକୃତରେ କିଏ କାହାକୁ କିଛି କରୁନାହିଁ, ଭଗବାନ ହିଁ କରୁଛନ୍ତି। ମହାଭାରତ ଯୁଦ୍ଧରେ ବର୍ଣ୍ଣନା କରାଯାଇଛି, ମହାଭାରତ ଯୁଦ୍ଧ ଆରମ୍ଭ ହେବା ପୂର୍ବରୁ ପଚାରିଲେ, କିଏ ପଚାରିଲେ କିଏ କେତେ ଦିନରେ ଏ ଯୁଦ୍ଧକୁ ଶେଷ କରିପାରିବ, ଏଇଭଳି ଭାବରେ ସବୁ ଆଲୋଚନା ଚାଲିଥିଲା। ତେଣୁ କିଏ କ'ଣ କହିଲେ ଏଇଭଳି କହିବାରୁ, ତାପରେ ଜଣେ ଥିଲେ ଭୀମଙ୍କର ପୁତ୍ର ଦୁର୍ଲାସନ, ଦୁର୍ଲାସନ ସିଏ କହିଲେ ମୁଁ ଗୋଟେ ଦିନରେ ଏ ମହାଭାରତ ଯୁଦ୍ଧକୁ ଶେଷ କରିଦେବି, ଖତମ କରିଦେବି ଗୋଟେ ଦିନରେ। ଭଗବାନଙ୍କ ପ୍ଲାନ୍ ରହିଛି 18 ଦିନ, 18 ଦିନ ଯୁଦ୍ଧ ହେବ, ସେଥିପାଇଁ ଭଗବତ ଗୀତାର 18ଟି ଅଧ୍ୟାୟ ରହିଛି। ଯା ହଉ, ତେଣୁ ସେ ତାପରେ ଭଗବାନ ତାଙ୍କୁ କହିଲେ, ହଁ ତୁମେ ମୋତେ କିଛି ବର ପ୍ରଦାନ କର, ନା କ'ଣ ଚାହୁଁଛନ୍ତି ଆପଣ ପ୍ରଭୁ, ନା କେମିତି ଦେଖିବା ତୁମେ କେମିତି ଗୋଟେ ଦିନରେ ଇଏ କରିବ, ଗୋଟେ କ'ଣ ଗୋଟେ ଡେମୋ ଦେଖା, ଡେମୋନଷ୍ଟ୍ରେସନ କର। ତେଣୁ ସିଏ କ'ଣ କଲେ, ଗୋଟେ ବାଣ ମାରିଲେ ଯେଉଁଟାକ ଯେତେ 18 ଅକ୍ଷୁଣୀ ସୈନ୍ୟ ସେଠି ଥିଲେ ସମସ୍ତଙ୍କ ମସ୍ତକରେ ଟୀକା ମାରିଦେଇ ପଳାଇ ଆସିଲା, ଏବଂ ଭଗବାନ ପାଦପଦ୍ମରେ ପଡ଼ି ରହିଲା ସେ ତୀର। ଭଗବାନ ଜାଣିଲେ ନିଶ୍ଚିନ୍ତ ଭାବରେ ଏଇଟା ହେବ, ତେଣୁ ଭଗବାନ ତାଙ୍କୁ କ'ଣ କଲେ, ତାଙ୍କୁ ତାଙ୍କ ଶିର ମାଗିଲେ, ତେଣୁ ତାର ସେ ଶିର କାଟିଦେଲେ ସିଏ। କିନ୍ତୁ ସିଏ ପ୍ରାର୍ଥନା କଲେ, ପ୍ରଭୁ ମୁଁ ଚାହୁଁଛି ଏ ମହାଭାରତ ଯୁଦ୍ଧଟି ମୁଁ ଦେଖିବି, ମୋର ଇଚ୍ଛା ଅଛି। ତେଣୁ ତାଙ୍କୁ ଆଲାଉ କରାଗଲା, ସେ ଦେଖିବା ପାଇଁ ରହିଲେ, ସେ ଦେଖିଲେ ମହାଭାରତ ଯୁଦ୍ଧ। ତେଣୁ ମହାଭାରତ ଯୁଦ୍ଧ ପରେ ଯେତେବେଳେ ସବୁ ରଥିମାନେ ପାଣ୍ଡବ ପୌରମାନେ ସବୁ ମୃତ୍ୟୁବରଣ କରିଥିଲେ, ପାଣ୍ଡବମାନେ ସବୁ ରହିଛନ୍ତି, ଅର୍ଜୁନ ଭୀମ ଏସବୁ ରହିଛନ୍ତି, ସେମାନେ ଭାବୁଛନ୍ତି ମୁଁ ଏମିତି କଲି, ସେ ଏମିତି କଲି, ସେ କଲି, ତାଙ୍କୁ ପଚରାଗଲା କିଏ ପ୍ରକୃତରେ କ'ଣ କ'ଣ ମହାଭାରତ ତୁମେ ଯୁଦ୍ଧ ଦେଖିଲ, ନା ମୁଁ ଦେଖିଲି ଗୋଟେ ଚକ୍ର ଆସିକି ସମସ୍ତଙ୍କ ଶିର କାଟିଦେଉଛି, ଇଏ ହେଉଛି ଭଗବାନଙ୍କ ଚକ୍ର। ତେଣୁ କୁହାଯାଏ ଭୀମ କ୍ରୋଧ ପ୍ରକାଶ କରି ତାକୁ ହତ୍ୟା, ତାକୁ ଗୋଟେ ଚାପୁଟା ମାରିଲେ ତାଙ୍କ ମୃତ୍ୟୁ ହେଲା। ତେଣୁ ପ୍ରକୃତରେ ଭଗବତୀ ଭଗବାନ କହିଲେ, ନା ମୟ ଏବେ ତା ନିହତ ପୂର୍ବମେବ, ଭଗବାନଙ୍କ ଦ୍ୱାରା ସବୁ ହେଉଛି, କେହି କିଛି କରୁନାହିଁ, ସବୁ ପ୍ରକୃତି କ୍ରିୟମାଣାନି ଗୁଣୈ କର୍ମାଣି ସର୍ବଶଃ ଅହଂକାର ବିମୁଢ଼ ଆତ୍ମା କର୍ତ୍ତା ମିତି ମାନ୍ୟତେ। ଏ ପ୍ରକୃତି ଦ୍ୱାରା ସବୁ ହେଉଛି, ସତ୍ତ୍ୱ ରଜ ତମ ତିନୋଟି ଗୁଣରେ ସବୁ ହେଉଛି, କିନ୍ତୁ ଯେଉଁମାନଙ୍କର ଅହଂକାର ରହିଛି ସେମାନେ ଭାବନ୍ତି ମୁଁ କରୁଛି ବୋଲି, ମୁଁ କରୁଛି, ବିମୁଢ଼ାତ୍ମା ସିଏ କର୍ତ୍ତା ମିତି ମାନ୍ୟତେ। ତେଣୁ ଏ ଯେଉଁ ଲୋକ ରହିଛି, ହଁ ଏଇଭଳି ଭାବରେ କୁବେର ଜାଣିଛନ୍ତି, ସେଥିପାଇଁ କୁବେର ତତ୍ତ୍ୱଟି ଜାଣିଛନ୍ତି, ତେଣୁ ଧ୍ରୁବଙ୍କ ଉପରେ କୌଣସି କ୍ରୋଧ ପ୍ରକାଶ କଲେ ନାହିଁ, ବରଂ ସେ କହିଲେ ମୋଠୁ କିଛି ବର ଗ୍ରହଣ କର। ତେଣୁ ଧ୍ରୁବ ମହାରାଜ ନିଜକୁ ସଙ୍କୋଚ ବୋଧ କରୁଛନ୍ତି, ଲଜ୍ଜା କରୁଛନ୍ତି, ମୁଁ ତାଙ୍କର ଯକ୍ଷମାନଙ୍କୁ ହତ୍ୟା କଲି, ଏଇଭଳି ଭାବରେ ଚିନ୍ତା କରୁଛନ୍ତି। ତାପରେ ସେ କହିଲେ, ପ୍ରଭୁ ମୋତେ ଯେ ବର ଦେବା ପାଇଁ ଚାହୁଁଛନ୍ତି, ଏଇ ବର ଦିଅନ୍ତୁ ଯେ ମୋର ସମସ୍ତଙ୍କ ପ୍ରତି ଏଇ ଭଗବାନ ପ୍ରତି ଭକ୍ତି ଅଟଳ ରହୁ, ଏଇଭଳି ଭାବେ ବର ପ୍ରାର୍ଥନା କରିଥିଲେ। ଏସବୁ କଥା ଚତୁର୍ଥ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ତେଣୁ ଯକ୍ଷମାନେ ସବୁ ଆସି ପହଞ୍ଚିଯାଇଛନ୍ତି, ବିମାନ ଏଇ ଦଷ୍ଟୁ ମାଗମନ, ବିମାନରେ ଆସି ପହଞ୍ଚିଯାଇଛନ୍ତି, ଦଷ୍ଟୁ ମାଗମନ, ଏବଂ ବିମାନକୁ କେତେ ସମୟ ଲାଗିବ ତାହା ନୁହଁ, ସାଙ୍ଗେ ସାଙ୍ଗେ ଆସି ପହଞ୍ଚିଯିବେ, ସାଙ୍ଗେ ସାଙ୍ଗେ ଆସିବ। ବ୍ରହ୍ମାଙ୍କର ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଯେତେବେଳେ 10 ସ୍କନ୍ଧ 13 ଅଧ୍ୟାୟରେ ଏଇଠି ବର୍ଣ୍ଣନା କରାଯାଇଛି କେମିତି ଭଗବାନ ବ୍ରହ୍ମା ଚୋରି କରିଥିଲେ, ଭଗବାନଙ୍କର ବତ୍ସାମାନଙ୍କୁ, ଭଗବାନ ସଖାମାନଙ୍କୁ ଚୋରି କରି, ଭଗବାନ ଏଇ 5ମ ବର୍ଷର ଲୀଳା ଏଇଟା। 10 ସ୍କନ୍ଧ 13 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ବ୍ରହ୍ମା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଭଗବାନଙ୍କ ଲୀଳାକୁ ଦେଖିକରି, ଭଗବାନ ଯେଉଁ ଲୀଳା କରୁଛନ୍ତି ଲୀଳା ଦେଖିକରି, କ'ଣ ନା ଏଇ ପିକନିକ୍ କରୁଥିଲେ ଭଗବାନ। 10ସ୍କନ୍ଧ 12 ଅଧ୍ୟାୟରେ କିଭଳି ଭାବରେ ଭଗବାନ ତାଙ୍କ ସଖାମାନଙ୍କ ସହିତ ବଣଭୋଜି କରୁଥିଲେ ସେଇଟା ବର୍ଣ୍ଣନା କରାଯାଇଛି। ମଝିରେ ରହିଛନ୍ତି ଭଗବାନ କୃଷ୍ଣ, ଚାରିପଟେ ଘେରିକି ରହିଛନ୍ତି ତାଙ୍କ ସଖାମାନେ, ଏଇଭଳି ଭାବରେ ହଜାର ହଜାର ସଖାମାନେ ସବୁ ରହିଛନ୍ତି। ଭଗବାନ ଏଇ ଲୀଳାଟି ଦେଖିକରି ଭଗବାନ ତାଙ୍କ ସଖାମାନଙ୍କ ଠାରୁ ତାଙ୍କର ଅଇଁଠା ଖାଉଛନ୍ତି। ଏଇଟା ଦେଖି ବ୍ରହ୍ମା ଚିନ୍ତା କଲେ ଇଏ ବୋଧେ ଭଗବାନ ନୁହନ୍ତି, କହିକରି ତାଙ୍କର ପରୀକ୍ଷା କରିବା ପାଇଁ ବସିଲେ। ତାଙ୍କର ବତ୍ସାମାନଙ୍କୁ ନେଇଗଲେ ପ୍ରଥମେ, ଏବଂ ଭଗବାନ ଯେତେବେଳେ ଗଲେ ସେ ବତ୍ସାମାନଙ୍କୁ ଅନୁସନ୍ଧାନ କରିବା ପାଇଁ ବ୍ରହ୍ମା ଆସିକି ତାଙ୍କର ସଖାମାନଙ୍କୁ ନେଇଗଲେ। ଗୋଟିଏ ତ୍ରୁଟି କଥା, ଗୋଟିଏ ତ୍ରୁଟିର ସମୟ କେତେ କୁହାଯାଇଛି, କେତେ ସେକେଣ୍ଡରୁ 1700 ଭାଗରୁ ଭାଗ ନା କେତେ ଏଇଭଳି ଭାବରେ ରହିଛି। ଏତିକି ସମୟ ଭିତରେ ବ୍ରହ୍ମା ଯାଇକି ପହଞ୍ଚାଇ ଆସିଲେ, ତାଙ୍କ ବ୍ରହ୍ମଲୋକରୁ ଆସି ପହଞ୍ଚିଗଲେ। ସେଇ ଗୋଟିଏ ତ୍ରୁଟି ଭିତରେ ଏଠି ଗୋଟିଏ ବର୍ଷ ଚାଲିଗଲା। ତେଣୁ ସେଇ ବ୍ରହ୍ମାଙ୍କର ଯିବା ପାଇଁ ଆଉ ଆସିବା ପାଇଁ କିଛି ସମୟ ଲାଗିଲା ନାହିଁ, ନୋ ମୋମେଣ୍ଟ ଆସି ପହଞ୍ଚିଗଲେ ସେ। ତେଣୁ ଏମାନେ ସବୁ ମଧ୍ୟ ସେଇଭଳି ଭାବରେ ତାଙ୍କର ସବୁ ରହିଛି, ସବୁ ଆସି ପହଞ୍ଚିଗଲେ। ବିମାନ ଏଇ ଦଷ୍ଟୁ ମହାଗମନ ଦେଖିବା ପାଇଁ ଆସିଗଲେ, ଖବର ମିଳିଗଲା ସେଠି। ସେମାନେ ସବୁ ଖବର ପାଆନ୍ତି କ'ଣ ହେଉଛି, ଭଗବାନ କେଉଁ ଲୀଳା ଚାଲିଛି, ଏସବୁ ସେ ଜାଣନ୍ତି। ଭଗବାନ ଯେଉଁ 125 ବର୍ଷ କାଳ ଲୀଳା କଲେ, ସେ ଲୀଳାକୁ ସବୁବେଳେ ଦେଖିବା ପାଇଁ ଆସନ୍ତି ଦେବତାମାନେ। ଆ ପୂର୍ବରୁ ସବୁ ବର୍ଣ୍ଣା ବ୍ରହ୍ମାଙ୍କ ଭଗବାନ ବିଶେଷ ବୃନ୍ଦାବନ ଲୀଳାକୁ ସବୁଦିନ ସେମାନେ ଆସି ଦେଖିବା ପାଇଁ ଯାଆନ୍ତି ଆସନ୍ତି। ତେଣୁ ଭଗବାନ ଯେତେବେଳେ ଗୋଚାରଣ କରି ଫେଳ ଫେରିକି ଆସନ୍ତି, ତାଙ୍କର ସଖାମାନେ ତାଙ୍କ ମାଆଙ୍କୁ କହିବେ, ମା ଆଜି ମୁଁ ଦେଖିଲି ବାଟରେ ଚାରିମୁଣ୍ଡିଆ ବ୍ୟକ୍ତି ଜଣେ ଗଡ଼ୁଥିଲା ସେଠି। ତେଣୁ ତାଙ୍କର ମା କହିବେ, ଆରେ ସିଏ ହେଉଛନ୍ତି ବ୍ରହ୍ମା। ତାପରେ କେତେବେଳେ କହିବେ, ଆଜି ଜଣେ 5 ମୁଣ୍ଡିଆ ବ୍ୟକ୍ତି ଜଣେ ଗଡ଼ୁଥିଲେ, ଭାଇ ସିଏ ପୁରା ହେଉଛନ୍ତି ଶିବ। ଏଇଭଳି ସେମାନେ ସବୁ ଆସିକିରି ବୃନ୍ଦାବନରେ ସବୁ ଗଡ଼ୁଥିଲେ। ଆଜିର ବ୍ରହ୍ମା ପ୍ରଭୁପାଦଙ୍କର ବାଣୀ ଥିଲା ମଧ୍ୟ ସେଇଟା, ଆଜି ନା କିଛି ଦିନ ତଳେ ସେଇଟା ଥିଲା ଯେ ମୁଁ ସେଇଟା କହୁଥିଲି, 5 + 5 କେତେ, 10, 2 + 2 4, ସେଇଭଳି ଭାବେ କୃଷ୍ଣ ଯୁକ୍ତ ସବୁକିଛି ବୃନ୍ଦାବନ। ତେଣୁ ଯେଉଁଠି ଆମେ ଭଗବାନଙ୍କ ସେବାରେ ରତ ରହି ସେ ହେଉଛି ବୃନ୍ଦାବନ, ଇଏ ହେଉଛି ବୃନ୍ଦାବନ ଧାମ। ତେଣୁ ସେମାନେ ସବୁଦିନ ଆସି ଦର୍ଶନ କରୁଥିଲେ ଭଗବାନଙ୍କ ଲୀଳାକୁ, ଏସବୁ ବର୍ଣ୍ଣନା କରାଯାଇଛି। ତେଣୁ ଏଠି ସବୁ ଆସି ପହଞ୍ଚି ଯାଇଛନ୍ତି ଦ୍ରଷ୍ଟୁ ମହାଗମନ। ଏ ଯେଉଁ ଯୁଦ୍ଧ ହେବ ଭଗବାନଙ୍କ ସହ ଯୁଦ୍ଧ ହେବ, ଶିବଜୀଙ୍କର ଶିବ ବମ୍ ବୋଲେ ସିଏ ଯୁଦ୍ଧ କରିବେ ଭଗବାନଙ୍କ ସହିତ। ତେଣୁ ଏ ଶ୍ଳୋକର ଭାଷ୍ୟରେ କୁହାଯାଉଛି, ଦେଢ଼ଟି ଶ୍ଳୋକରେ ଏଇଟା ନଅ ନମ୍ବର ଶ୍ଳୋକ, ସୁରାଧିଶାଦିନାଂ ଯଥୋତ୍ତରଂ ଦିଦୃକ୍ଷାଂ। ସୁରାଧିଶାନାମ ଯଥୋତ୍ତର ନ୍ୟୁନତମ କୁହାଯାଇଛି। ପ୍ରଥମେ ବ୍ରହ୍ମାଙ୍କ କଥା କୁହାଗଲା ନା, ଦେବତାମାନଙ୍କ ଭିତରେ ଶ୍ରେଷ୍ଠ ହେଉଛନ୍ତି ବ୍ରହ୍ମା, ତେଣୁ ପ୍ରଥମେ ତାଙ୍କ ନାମ ଦିଆଗଲା। ତାପରେ ଅନ୍ୟମାନଙ୍କ ନାମ ନିଆଗଲା, ଅନ୍ୟ ଦେବତାମାନଙ୍କର ଗନ୍ଧର୍ବ ରାକ୍ଷସ ଇଏ ସବୁ ରାକ୍ଷସମାନେ ତ ସେଠି ସବୁ ଥିଲେ ଅସୁର ବାଣାସୁର ସହ ଯୁଦ୍ଧ କରିବା ପାଇଁ। ତେଣୁ ଯେଉଁ ବିଦ୍ୟାଧର ଚାରଣ ଯକ୍ଷ ଏସବୁ ତା ତଳକୁ ତାଙ୍କର ଇମ୍ପୋର୍ଟାନ୍ସ ସେଇ ଅନୁସାରେ ରହିଛି। ଏଇଭଳି ଭାବରେ ତା ତଳକୁ ହେଇକରି ସେ ସେଇଭଳି ବର୍ଣ୍ଣନା ସୁଖଦେବ ସହ ବର୍ଣ୍ଣନା କରିଛନ୍ତି। ପ୍ରଥମେ ଆସିଲେ ବ୍ରହ୍ମା, ତାପରେ ଦେବତାମାନେ, ତାପରେ ମୁନିମାନେ, ତାପରେ ସିଦ୍ଧମାନେ, ତାପରେ ଚାରଣମାନେ, ଗନ୍ଧର୍ବମାନେ, ଅପ୍ସରମାନେ, ଯକ୍ଷମାନେ, ଏମାନେ ସବୁ ହୁଏତ ଏକ ସମୟରେ ଆସିଯାଇପାରନ୍ତି, କିନ୍ତୁ ତାଙ୍କର ଯେଉଁ ବର୍ଣ୍ଣନା କରାଯାଉଛି ସେମାନଙ୍କର ଇମ୍ପୋର୍ଟାନ୍ସ ମୋର ଇମ୍ପୋର୍ଟାଣ୍ଟ ଯେଉଁମାନେ ସେମାନେ ପ୍ରଥମେ ତାଙ୍କ ନାମ ଦିଆଗଲା ବ୍ରହ୍ମା, ତାପରେ ସୁର, ତାପରେ ଏଇଭଳି ଭାବରେ ସନାତନ ଗୋସ୍ୱାମୀ ତାଙ୍କ ଟୀକାରେ କହୁଛନ୍ତି। ତେଣୁ ଶ୍ଳୋକରେ ଦେବତାମାନେ ଶୁଭଧନୀ ଟୀକାରେ କୁହାଯାଉଛି କି ସନାତନ ଗୋସ୍ୱାମୀ କହୁଛନ୍ତି ଯେ ସେମାନେ ଆସିବାର ଉଦ୍ଦେଶ୍ୟ ହେଉଛି ଯେ ଶିବଜୀଙ୍କୁ ଏଇଟା ଜଣାଇଦେବେ, ପ୍ରଭୁ କାହା ସହିତ ଯୁଦ୍ଧ କରୁଛନ୍ତି ଆପଣ, ଭଗବାନ ସହିତ ଯୁଦ୍ଧ କରୁଛନ୍ତି ଆପଣ, ଏଭଳି ଜଣାଇବା ପାଇଁ ସେମାନେ ଆସୁଥିଲେ। ମୁଖ୍ୟ ଉଦ୍ଦେଶ୍ୟ ଥିଲା ତାଙ୍କର ସେଇଟା, ଶିବଜୀ ଯୁଦ୍ଧ କରିବେ ଭଗବାନ ସହିତ। ତେଣୁ ଭଗବାନ ମଧ୍ୟ ଆ ପରେ ବର୍ଣ୍ଣନା କଲେ ଯେ ଭଗବାନ କ'ଣ ଶିବସେନା ସହିତ ଯୁଦ୍ଧ କରିବେ। ଗୋଟେ ଘଟଣା ଅଛି, ଯେଉଁ ରହିଛନ୍ତି ପ୍ରହ୍ଲାଦ ମହାରାଜ, ସିଏ ଥରେ ଯାଇଥିଲେ ଭଗବାନ ସହ ଯୁଦ୍ଧ କରିବା ପାଇଁ ପ୍ରହ୍ଲାଦ ମହାରାଜଙ୍କର। ଏ କଥା ଥରେ ହରଧର ମହାରାଜ କହୁଥିଲେ, ମୁଁ ଶୁଣୁଛି, ମୋର ମନେ ଠିକ୍ ଭାବରେ ମନେ ନାହିଁ। ଥରେ କ'ଣ ହେଇଛି, ପ୍ରହ୍ଲାଦ ମହାରାଜ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ସେଇ ସମୟରେ ଆସି ପହଞ୍ଚିଗଲେ ଚାରି କୁମାର ଯେତେବେଳେ ଆସି ପହଞ୍ଚିଗଲେ, ଖବର ମିଳିଲା ପ୍ରହ୍ଲାଦଙ୍କୁ, ଖବର ଦିଆଗଲା ଯେ ଚାରି କୁମାର ଆସିଛନ୍ତି। ଯେତେବେଳେ କହିଲେ ଧ୍ରୁବ ମହାରାଜ କହିଲେ ଏ ପ୍ରହ୍ଲାଦ କହିଲେ ତାଙ୍କୁ କୁହ ଟିକେ ଅପେକ୍ଷା କରିବେ ମୁଁ ଟିକେ ପୂଜା ସାରିକି ଯାଉଛି। ଏ ଅପରାଧ ହେଇଗଲା ଗୋଟେ ବୈଷ୍ଣବ ଅପରାଧ ଏତେ ସୂକ୍ଷ୍ମ ଆମେ ଚିନ୍ତା କରିପାରିବା ନାହିଁ। ବୈଷ୍ଣବ ଅପରାଧ ସେଇ ଯେଉଁ ସେମାନେ ଚାଲିଗଲେ ସେମାନେ ରହିଲେ ନାହିଁ କାରଣ ଭଗବାନ ଆଉ ଯେତେବେଳେ ପୂଜା କରାଯାଉଛି ଭକ୍ତ ଯେତେବେଳେ ଆସିଛନ୍ତି ସେତେବେଳେ ଭଗବାନ ପୂଜାଟାକୁ ବନ୍ଦ କରିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ ସେ କଥା କହିଛନ୍ତି ପ୍ରଭୁପାଦ ଭଗବାନ ପୂଜାକୁ ବନ୍ଦ କରିକି ତାଙ୍କୁ ପ୍ରଣାମ କରିବାକୁ ପଡ଼ିବ ତାଙ୍କୁ ଇଏ କରିବା ରିସେପ୍ସନ୍ କରିବାକୁ ପଡ଼ିବ ତାଙ୍କୁ ଦେବାକୁ ପଡ଼ିବ ସ୍ୱାଗତ କରିବାକୁ ପଡ଼ିବ। ଏଇ ଘଟଣାଟି ରହିଛି ଏଇଟା ତେଣୁ ଚାରିକୁମାର ଚାଲିଗଲେ ସେ ରହିଲେ ନାହିଁ ଚାଲିଗଲେ ଯେତେବେଳେ ପ୍ରହ୍ଲାଦଙ୍କର ଆସିଗଲା ଦୋଷ ଆସିଗଲା ଯେଉଁ ବୈଷ୍ଣବ ଅପରାଧ ହେଇଗଲା ତେଣୁ ତାଙ୍କର ଭାବନା ଚେଞ୍ଜ ହେଇଗଲା କହିଲେ ହି ଭଗବାନ ମୋର ପିତାଙ୍କୁ ହତ୍ୟା କରିଛନ୍ତି ନୃସିଂହଦେବ ଆସିକରି ହତ୍ୟା କରିଛନ୍ତି ମୁଁ ତାଙ୍କ ସହିତ ଯୁଦ୍ଧ କରିବି ତେଣୁ ପ୍ରହ୍ଲାଦ ଚାଲିଲେ ଯୁଦ୍ଧ କରିବା ପାଇଁ ଭଗବାନଙ୍କ ସହିତ। ଏ ଘଟଣାଟି ରହିଛି ମୋର ଏକ୍ଜାକ୍ଟ ମନେ ନାହିଁ କ'ଣ ସବୁ ହେଇଥିଲା କିନ୍ତୁ ଏ ଘଟଣାଟି ରହିଛି ହରଧର ମହାରାଜ କହୁଥିଲେ ଏଇଟା। ପ୍ରଭୁପାଦ ମହାରାଜ ମଧ୍ୟ ଗୋଟେ ଥରେ ଏଇଭଳି ଭାବରେ କହିଥିଲେ ସେଥିରେ ଯାଇଥିଲେ ଜଣେ ପାଖକୁ ଜଣେ ଭକ୍ତ ପାଖକୁ ଯାଇଥିଲେ ସେ କ'ଣ ଭଗବାନ ଭକ୍ତ ଭୋଗ ଭୋଗ ପୂଜାରେ ବ୍ୟସ୍ତ ରହିଛନ୍ତି ତେଣୁ ପ୍ରଭୁପାଦ ମହାରାଜ ଏ କଥାଟି କହିଥିଲେ ଯଦି ଭଗବାନ ପୂଜା ଚାଲିଛି ଏବଂ ଭକ୍ତ ଜଣେ ଆସିଗଲେ ସେଠି ଭଗବାନ ପୂଜାକୁ ବନ୍ଦ କରିବାକୁ ପଡ଼ିବ। ଏହିଭଳି ରହିଛି କେଉଁଠି ପ୍ରାୟ ଦେବାକୁ ପଡ଼ିବ ଇମ୍ପୋର୍ଟାନ୍ସ ଦେବାକୁ ପଡ଼ିବ କେଉଁଠିକି ଏସବୁ ରହିଛି ବହୁତ ସୂକ୍ଷ୍ମ ତତ୍ତ୍ୱ ରହିଛି ସବୁ। ଯାହା ହଉ ଏ ଯେଉଁ ରହିଛନ୍ତି ଏଭଳି ଭାବରେ ଭଗବାନ କ'ଣ ଯୁଦ୍ଧ କରିବ ଶିବଜୀଙ୍କ ସହିତ ତେଣୁ ଭଗବାନ ତାଙ୍କୁ ଶୁଆଇ ଦେବେ ଏଭଳି ଭାବରେ ବାଣ ମାରିବେ ସେ ହାଇ ମାରିବା ଆରମ୍ଭ କରିବେ ନିଦ ଆସିଯିବ ନିଦ ଆସିଯିବ ଯେତେବେଳେ ସେ ଶୋଇପଡ଼ିବେ ସେ ଯୁଦ୍ଧ କ୍ଷେତ୍ରରେ ଶୋଇପଡ଼ିବେ ଆଉ ସେ ଯୁଦ୍ଧ କରିବେ ନାହିଁ ତେଣୁ ଭଗବାନ ତାପରେ ଅନ୍ୟମାନଙ୍କ ସହିତ ବାଣସୁର ସହିତ ଆସିବ ଯୁଦ୍ଧ କରିବା ପାଇଁ ବାଣସୁରକୁ ଯେଉଁ ରହିଛି ହଜାର ହାତ ରହିଛି କଟିବା ଗୋଟି ଗୋଟି ପରି କାଟିବେ ଚାରୋଟି ହାତ ରଖିକି ଆଉ ସବୁ କାଟିଦେବେ ଶିବଜୀଙ୍କ ତାପରେ ଭାଙ୍ଗିଯିବ ତାପରେ ନିଦ ଭାଙ୍ଗିଯିବ ଭଗବାନ ପ୍ରାର୍ଥନା କରିବେ ଏସବୁ ଡେଳା ଏସବୁ ବର୍ଣ୍ଣନା କରାଯିବ। ଆମର ସମୟ ହେଇଯାଇଛି ଦୁଇ ମିନିଟ୍ ଭଗବାନ ନାମ କୀର୍ତ୍ତନ କରି ଭଗବାନ କଥାକୁ ଚଳିବା।